नमो भगवते वासुदेवाय। श्रीमद्भागवतम दशम स्कंद 23 अध्याय मन श्रवण करथले किवळी समस्त आशा को त्याग करी कृष्ण चरण आश्रय नवा पाई यज्ञ पत्नी मैंने निजर स्त्री निजर स्वामी पुत्र संबंधी मानकर निवारण सत्य से माने कृष्ण पाखे जाए पहुंचती कृष्ण तंग परीक्षा करिया पई बा तंग विरह उत्कंठा को वर्धित करिया पई विरह जो प्रेम रे बा भक्ति रे जो विरह रहिछि विरह रे कृष्णंकर स्मरण अधिक हुए विरह भाव माने भक्ति रे जो अमर गौड़ीय वैष्णव सिद्धांत रे विरह चैतन्य महाप्रभु जो महामंत्र दिछन्दि जो हरे कृष्ण कृष्णा कृष्ण कृष्ण हरे 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 राम 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 हरे हरे प्रकृत रे विरह जेडे भगवान कर भक्त विरह रे टाको कृष्ण ठारो बहु राधा कृष्ण कर सेवारो अनादि काल रो विच्युत है जी से विरह रे अनुताप रे टाको प्रार्थना करछि जणो छि महामंत्र जो पंचम पुरुषार्थ कृष्ण प्रेम रहिले से प्रेम जो प्रकट हेवे ए विरह भाव रे विरह रे जेतले जने भगवान कर नाम को कारण साक्षात भाव रे तमर भगवान कर दर्शन होने साक्षात सेवा होनी भक्त जेतले भली सदगुरु को दयारु निजर तत्व संसार तत्व माया तत्व ईश्वर तत्व ईश्वर तत्व को जानिबो सेतले से भगवान के चरण कमल रे ए महामंत्र माध्यम रे नाम प्रभु माध्यम से ही भगवान को विरह भाव प्रार्थना कर महामंत्र विरह भाव प्राधान्य रही गौर मान विरह जो गौड़ी बा गौर आम जो संप्रदाय आम विरह हूँ प्राधान्य कृष्ण विरह ए आनंद गाय आनंद हूँ यहाँ आम आनंद हूँ गोटे हाउतासमय जीवन गुरुदेव कहते कथा संसार आनंद मान कौन गोटे खाया पीवा जो बहार खाइबे पीबे मौज मजलिस करेंगे महाप्रभुंकर आनंद हूँ कांदिवार जगतर आनंद हूँ हसवे जगतर जो आनंद कि हसला भल खुशी रेले गोटे आनंद महाप्रभुंकर आनंद महाप्रभु जो आमको शिखिक जाइंट भगवान अनादि काल जो जीव विच्युत हो संसार सगर गोटे पर गोटे जन्म पाई जाते पिता माता के निंदा के प्रशंसा के मान सम्मान सब केवल से ना पीड़ा उपरे पीड़ा ईश्वर धारण करुछि मातृगर्भ को जाउछि किंतु तार परे भी गोटे जीवर जदि अनुताप आसुनि भगवान पाखु फेरिया पई से भावटा केवल महाप्रभु ही देखि जाइछन्ति एबेले कांदिबाकु पड़िबो विरह रे विरह भाव रे भक्ति उज्जीवित हुए भक्तिर प्राण होछि विरह एटा आमर गुड़ मानकर सिद्धांत मिलन रस प्राय सहजिया यदि मिलन रस को आम मना करें अनादि रस किन्तु जीव मिलन रसरे से सहज भाव को धरनी विरह नहले विरह भाव नहले तार शुद्धिकरण अंतर शुद्धिकरण हबनी आउ ए महामंत्र प्रभु जो देखी जाइछन्ति महाप्रभु मानंकु विरह भाव को उज्जीवित करिया पय वर्धित करिया पय भगवान काहेकि यज्ञपति मान कथा फेरे देबे तो पड़ा बेले भगवान आम देखा बहुत भक्त अच्छा जो मैंने भगवान को देखला पर भी भगवान पठे ना वैकुंठ को तुम ये रुह बहुत भक्त अच्छा जब मुचुकुंद मुचुकुंद भगवान श्रीकृष्ण को साक्षात दर्शन कले कि भगवान कौन कहले तुम ये जन्म जापरवे तुम क्षत्रिय तुम बहुत पशु मान बध कर परवर्त शरत आ गोटे पर शरत तुम्हें जीव जी पर जी पशु को बध कर पाप अच्छी से आप दर्शन कला कमी आप साक्षात केम दर्शन कला कि भगवान विरह उत्कंठा को वर्धित करने भक्त गुड़ी छाड़ दे जाती आई संसार जदि वास्तव स्वरूप कार दर्शन हुए साधुगुरु दया संसार कौन ये शरीर टा कौन जीवर स्थिति कौन जदि भगवान दया कार दर्शन हो जाए उपलब्धि जाए से केवल ही विरह भजन कर प्रार्थना कर ଯେତେବେଳେ ସମୟ ଆସିବ ଭକ୍ତିମଣ ଠାକୁର ତାଙ୍କ ଭଜନ ସେଠି ଆସି ରଚନା କରିଛନ୍ତି ନା, ସମୟ ଆସିଲେ ଭଜିତେ ମୁଁ ଏଇ ଦେହଟାକୁ ଛାଡ଼ିଦେବି, ମୁଁ ଭଜି ଭଜିକି ସମୟ ଆସିଲେ ଦେହଟାକୁ ଛାଡ଼ିଦେବି, ସେ କେବଳ ଅପେକ୍ଷା କରି ରହିଥିବ। ଯେହେତୁ ଜନ୍ମ ମରଣ କୃଷ୍ଣଙ୍କ ଇଚ୍ଛାରେ ଅଛି, ସେ କେବଳ କୃଷ୍ଣଙ୍କ ଇଚ୍ଛା ଉପରେ ନିର୍ଭର କରି ବଞ୍ଚିକି ରହିଛି। କେତେବେଳେ ସର ଛାଡ଼ିବା ବେଳଟା ଆସିବ, ମୁଁ ସରଟାକୁ ଛାଡ଼ିବି। ଏଇଟା ହଉଛି ଜଣେ ଭକ୍ତର ପ୍ରାର୍ଥନା। ଆଉ ଭଗବାନଙ୍କ ଦୟା ହେଲେ ଜଣେ ବୁଝିପାରିବେ ସଂସାର, ଭଲ ଖାଇବା, ଭଲ ପିନ୍ଧିବା, ଇଏ ଭଲ ସମ୍ମାନ ମିଳିବା, ଇଏ ବହୁ ଜନ୍ମ କରିଛି, ଏ ଜନ୍ମରେ ୟା ପ୍ରତି ପ୍ରାଧାନ୍ୟ ଦେଇକି ସମୟକୁ ନଷ୍ଟ କରିବା, ଇଏ କୌଣସି ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ ନୁହେଁ। ଯାହା କରିବାର ଅଛି ଭଗବାନ ପାଇଁ କର, ଜୀବନରେ ଉପଲବ୍ଧି କର, ନିଜର ସ୍ଥିତିକୁ ଉପଲବ୍ଧି କର, ସଂସାରକୁ ଉପଲବ୍ଧି କର, ସମୟକୁ ଉପଲବ୍ଧି କର। କେତେ ଖୁବ୍ ଶୀଘ୍ର ସମୟ ଚାଲିଯାଉଛି, ଗୋଟିଏ ପରେ ଗୋଟିଏ ବର୍ଷ ବ୍ୟତିକ୍ରମ ହେଉଛି, କେତେ ଶୀଘ୍ର ତୁମେ ମୃତ୍ୟୁ ଆଡକୁ ଯାଉଛ। ଶରୀର ଯିବା ପୂର୍ବରୁ ଯଦି ଆମେ ଭଗବାନଙ୍କୁ ବୀର ଭାବରେ ଭଜନ ନ କରି, ଆମର ଉତ୍କଣ୍ଠା ନ ଆସିଲା ପ୍ରଭୁଙ୍କ ପାଖକୁ ଯିବା ପାଇଁ, ବର୍ତ୍ତମାନ କଣ ଜଣେ ଭକ୍ତ ଯଦି ଭଜନ କରିକି ଭଗବାନ ପାଖକୁ ଯିବା ପାଇଁ ତାର ବ୍ୟାକୁଳତାର ନ ଆସିପାରିଲା, ସଂସାର ରହିବା ପାଇଁ କଣ ଭଲ ଲାଗୁଛି ତାକୁ? ସେ ଜାଣିଛି ମାତୃଘରକୁ ଆସିବା କଷ୍ଟ, ମାୟାଟା କଷ୍ଟ, ତାର ଗୋଟେ ଏଭଳି ସ୍ଥିତି ହେଇଯିବ ସେ ସଂସାର ଆସିବା ପାଇଁ ନ ଚାହିଁଲେ ମଧ୍ୟ ଆସିବା ପାଇଁ ବାଧ୍ୟ ହବ। ଭଗବାନ ପାଖକୁ ଏମିତି ଯେକୌଣସି ବ୍ୟକ୍ତି ଯାଇପାରିବେନି ଯାହାର ଗୋଟେ ଗାଢ ଲାଳସା ନାହିଁ, ଗୋଟେ ଲୋଭ ନାହିଁ, ସେ ପ୍ରଭୁଙ୍କ ପାଖକୁ କେମିତି ଯିବ? ଜଣଙ୍କର ଅତ୍ୟନ୍ତ ଲୋଭ ହେଲେ, ଯେମିତି ଜଣଙ୍କର ଭୋଜନ କରିବାର ଲୋଭ ଅଛି, ତାକୁ ଘରେ ନ ମିଳିଲେ ସେ କଣ କରିବ? ସେ ବାହାରେ ଯାଇ ଖାଇଦେବ, ତାକୁ କେହି କଣ୍ଟ୍ରୋଲ କରିପାରିବେନି। ତାର ଖାଇବାର ଲାଳସା ଅଛି, ତାକୁ ବନ୍ଦ କରିବ, ଲୋଭ ଆସିଲା ନା। ଯଦି ଲୋଭ ଆମର ପ୍ରଭୁଙ୍କ ପାଖକୁ ଯିବା ପାଇଁ ଆମର ଲୋଭ ହଉନି, ଏ ସର ତ୍ୟାଗ କରିକି ସଂସାରକୁ ତ୍ୟାଗ କରି ଭଗବାନ ଯିବା ପାଇଁ ଲୋଭ ହଉନି, ତାହେଲେ ଆମକୁ କଣ କରିବାକୁ ପଡିବ? ଆଉ ଗୋଟେ ସର ଧରିବାକୁ ପଡିବ, ଅନିଚ୍ଛା ସତ୍ତ୍ୱେ। ବାହାର ଲୋକ କେବେ ଚିନ୍ତା କରନ୍ତିନି, କେବେ କେହି ଗୋଟେ ବାହାର ଲୋକଙ୍କୁ ପଚାର, ସେ କେବେ ଚିନ୍ତା କରୁନାହାନ୍ତି ଆଉ ଗୋଟେ ସର ଆମକୁ ଧରିବାକୁ ପଡିବ। କିଏ କହିଛି? ହଁ ମରିଗଲେ ସରିଗଲା, କିଏ ଜାଣୁଛି କୋଉ ଶ୍ମଶାନରେ ପୋଡ଼ିଦେବେ ସହିଲା। ଲୋକ ଏତିକିରେ ଖୁସି ହୁଅନ୍ତି, ସେ କେବେ ଚିନ୍ତା କରନ୍ତିନି ପରଜନ୍ମ କଥା, କିନ୍ତୁ ସର ପାଇଲା ପରେ ପୂର୍ବ ଜନ୍ମ କଥା ଚିନ୍ତା କରନ୍ତି। ମୁଁ କଣ ପୂର୍ବ ଜନ୍ମରେ କରିଥିଲି କି ଜାଣି ଆଜି ଏଇ ଦଣ୍ଡ ପାଉଛି, କି ବୋକା ତୁମେ? ବୈଷ୍ଣବ ମାନେ ସେମିତି ବୋକା ହବା ଉଚିତ ନୁହେଁ, ଆମେ ମାନେ ବୈଷ୍ଣବ ନା, ଆମେ ସେମିତି ବୋକା ହବା ଉଚିତ ନୁହେଁ। ମୋର ପୂର୍ବର ପ୍ରାରବ୍ଧ ନାହିଁ, ମୋର ପୂର୍ବର କଣ ସ୍ୱୀକୃତି ନାହିଁ, ମୋର ପ୍ରାରବ୍ଧ ବହୁତ ଖରାପ, ପୂର୍ବ କଥା ତୁମେ କାହିଁ ଚିନ୍ତା କରୁଛ, ବର୍ତ୍ତମାନ କଥାଟା ଚିନ୍ତା କର। ଏ କର୍ମୀ ମେଣ୍ଟାଲିଟି, ଏଇଟା କର୍ମୀ ଲୋକମାନଙ୍କର ମତ। କର୍ମୀ ଲୋକ ବର୍ତ୍ତମାନ କଥାରେ ଚିନ୍ତା କରିବେନି, କେହି ମଧ୍ୟ ଚିନ୍ତା କରିବେ ମରିଗଲେ ସରିଗଲା ଏଇଟା ହେଲା, ପୁଣି ସର ଗୋଟେ ପାଇଗଲା ପରେ ପୁଣି ଚିନ୍ତା କରିବେ ମୋର ପୂର୍ବ କର୍ମ ଭଳିଟା ଖରାପ, ଏ ଜାତକ ଧରି ଦୌଡ଼ୁଥିବେ ସାଇକଲରେ, ଇଏ ନନାଗତି ସେ ନନାଗତି, ଆଜ୍ଞା ଏଠି ଦେଖିଲେ ମୋ ଭାଗ୍ୟରେ କଣ ଅଛି, ତୋ ଭାଗ୍ୟ ତୁ ନିଜେ ତିଆରି କରୁଛୁ ବାପା। ଇ କର୍ମୀ ମେଣ୍ଟାଲିଟି, ସମୟଟାକୁ କେବେ ନଷ୍ଟ କରିବା ଉଚିତ ନୁହେଁ। ଏଭଳି ଖାଇବା ପିଇବା, ମୌଜ କରିବା, ମଜଲିସ୍ କରିବା, ଏ ଭକ୍ତମାନଙ୍କ ପାଇଁ କେବେ ଆଦରଣୀୟ ନୁହେଁ, ସ୍ପୃହଣୀୟ ନୁହେଁ। ବହୁତ କ୍ଷିପ୍ର ବେଗରେ ସମୟ ଶକ୍ତି ପଳାଏ, ସମୟ ଏମିତି ଚାଲିଯିବ, ଶକ୍ତି ଏମିତି ଚାଲିଯିବ, ତୁ ଜଣାଇ ପଡିବ ନା। ଏବଂ ୟା ପରେ ଯଦି ତୁମର ଲାଳସା ଭଗବାନଙ୍କୁ ପାଇବାର ଲାଳସା ନ ଆସିଲା, ଭଗବାନ ପାଖକୁ ଯିବାର ଲାଳସା ନ ଆସିଲା, ସଂସାରକୁ ଅନିଚ୍ଛା ସତ୍ତ୍ୱେ ଆସିବାକୁ ପଡିବ। ଆଉ ବର୍ତ୍ତମାନ ଯୋଉ ଅବସ୍ଥା ଭୋଗ କରୁଛେ, ୟାଠୁ ଆହୁରି ଖରାପ ବି ହେଇପାରେ, ତାର କିଛି ଗ୍ୟାରେଣ୍ଟି ନାହିଁ। କୌଣସି କଣ ଅବସ୍ଥା ହବ କିଏ କହିପାରିବ? କଣ ଆମ ହାତରେ ଅଛି? କିଛି ହାତରେ ନାହିଁ। ଭଗବାନ ଜାଣିଛନ୍ତି କି ତାଙ୍କ ନିତ୍ୟ ପାର୍ଷଦ ମାନଙ୍କୁ ଛାଡି ଦିଅନ୍ତି ଏ ଜଗତରେ, ତାର ଲାଳସା ହଉ, ତାର ଅର୍ଥ ତୀବ୍ର ଲାଳସା ଯାହା ଅନ୍ତରରେ ସୃଷ୍ଟି ନ ହେଇପାରିବ ସେ କେବେ ଭଗବାନ ପାଖକୁ ଯାଇପାରିବେନି। ଏ ଜଗତରେ ଯଦି ଗୋଟିଏ ବସ୍ତୁ ପ୍ରତି, କିଞ୍ଚିତ ବସ୍ତୁ ପ୍ରତି ତୁମର ଆକର୍ଷଣ ଅଛି, ତୁମେ ଜଗତରେ ଅଟକି ରହିଯିବ। କୌଣସି ବସ୍ତୁ ପ୍ରତି ଆକର୍ଷଣ ଅଛି, ଯେମିତି ପୂର୍ବରୁ ଆମେ ଗୋଟେ କ୍ଲାସରେ ଶୁଣୁଥିଲେ ନା, ଯେ ମା ବାବା କାହିଁ କେମିତି ତାଙ୍କ ଅବହେଳା କରିବା, କେମିତି ମା ବାବା ନୁହେଁ, ଜଗତର କୌଣସି ବସ୍ତୁ ପ୍ରତି ଆମର ଆକର୍ଷଣ ରହିବନି। ଆମେ ଚାହୁଁଛେ ସମ୍ବନ୍ଧ କେବଳ କୃଷ୍ଣଙ୍କ ପାଖରେ ରହୁ, ଏବଂ ସମସ୍ତ ଆମର ସମ୍ବନ୍ଧ, ଜଗତର ବାହ୍ୟ ସମ୍ବନ୍ଧ ଗୁଡିକ ସବୁ ଭଗବାନ ଦୂର କରିଦିଅନ୍ତୁ, ବା ମୁଁ ସବୁ ସମ୍ବନ୍ଧକୁ ଛିନ୍ନ କରିବି। କିଏ କେତେ ମହାନ ହେଲେ ବି ଯେଭଳି ଜଣେ ଗୃହସ୍ଥ ଆଶ୍ରମ ରହିଛି, ସେ ପିତାମାତା ସହିତ ସମ୍ବନ୍ଧ ରଖୁଛି, କିନ୍ତୁ ସିଏ ଭଜନ ନ କଲେ ବି ସେ ପିତାମାତା ସମ୍ବନ୍ଧରେ ତା ପାଇଁ ଦିନେ ବନ୍ଧନ ହବ। ଭଗବାନ ଯେତେବେଳେ ସମ୍ବନ୍ଧ ସେବା କରିବା ପାଇଁ କହିଛନ୍ତି ପିତାମାତାର ବା ଘରର ଦାୟିତ୍ୱ ନେବା ପାଇଁ, ସେ ଆସକ୍ତି ସହିତ କହିନାହାନ୍ତି। ଭଗବତ ସମ୍ବନ୍ଧରେ ତୁମେ ଦର୍ଶନ କରିବ, ଭଗବତ ସମ୍ବନ୍ଧରେ ଦର୍ଶନ ହଉଛି କି? ବଡ ବଡ ଋଷିମାନଙ୍କର ଦର୍ଶନ ହେଲାନି, ତୁମର କଣ ଦର୍ଶନ ହବ? ଭଗବତ ଦର୍ଶନ ସମନ ଦର୍ଶନ ତୁମ ମା କେତେ ବଡ ଭକ୍ତ ହେଲେ ବି ତୁମେ କେବେ କହିପାରିବନି ଇଏ ହଉଛି ମୋର ଭଗବାନଙ୍କର ଭକ୍ତ ମା ମୋ ମା ଦେଶର ସମ୍ବନ୍ଧ ରହିବ ସବୁବେଳେ ତ୍ୟାଗୀ ମାନଙ୍କ ପାଇଁ ଏସବୁ କଟା ହେଇଛି ଯେଉଁମାନେ ବ୍ରହ୍ମଚାରୀ ହେବେ ତ୍ୟାଗୀ ହେବେ ସେମାନେ ଘର ସହିତ ସମ୍ପର୍କ ଅଲଗା ଅଲଗା କାହାକୁ କୌଣସି ମା ସହିତ ସମ୍ପର୍କ ଖୁସି କି ନାହିଁ ଅଲଗା ଜଣେ ବୁଢ଼ୀ ମା ଆସୁଛି ସେ କେବେ ତୁମର ଘନିଷ୍ଠ ହେଇପାରିବନି ନିଜର ମା ସହିତ ରହିବ ସେଥିପାଇଁ ତ୍ୟାଗୀ ମାନଙ୍କୁ ମନା କରେ ତୁମର ସମ୍ପର୍କ ରଖିବାର ଅଛି ଘରକୁ ଯିବାର ଅଛି ପିତାମାତା ସହିତ ସମ୍ପର୍କ ରହିଛି ତୁମେ ତ୍ୟାଗୀ ହୁଏନି ଗୁରୁଙ୍କୁ ଶିଖେଇଛୁ ଏହା କାହିଁକି ତୁମକୁ ଟପମୋଷ୍ଟ ଜିନିଷ ପାଇବାର ଅଛି ଆଉ ଦେହ ସମ୍ବନ୍ଧଟା କେତେ ପ୍ରବଳ ଦେଖା ଯାଉଛି ପ୍ରଥମ ସ୍କନ୍ଦ ଭାଗବତର ପରୀକ୍ଷିତ ମହାରାଜ ବିକଳରେ ପରୀକ୍ଷିତ ମହାରାଜ ବି କାନ୍ଦୁଥିଲେ ଜଣେ ଧାର୍ମିକ ରାଜା ସେ ଜଳ ମାଗୁଛନ୍ତି ନା ମତେ ଜଳ ଦିଅନ୍ତୁ ତୃଷ୍ଣାରେ ଅଛି ସେ କଣ ଦମ୍ଭରେ ମାଗୁଥିବେ ପରୀକ୍ଷିତ ମହାରାଜ ମାତୃଗର୍ଭରୁ ଭଗବାନଙ୍କୁ ଦେଖିଛନ୍ତି ସେ କିଭଳି ଡାକିଥିବେ ଆଗେ ଅତି ସୁସ୍ଥ ସମ୍ବନ୍ଧନ ଡାକିଥିବେ ମୁନିବର ମୁଁ ଟିକେ ଜଳ ଦାନ କରନ୍ତୁ ମୋ ଅତିଥି ମୁଁ ତୃଷ୍ଣ ସେ କେତେ ଡାକିଥିବେ ନ ଶୁଣିଲା ପରେ ତାଙ୍କୁ କଥା ଆସିଲା ନା ସେତେବେଳେ ତ ତାଙ୍କ ସମାଧି ଭାଙ୍ଗିଲାନି କିନ୍ତୁ ଯେତେବେଳେ ପୁଅ କାନ୍ଦିଲେ ଯେତେବେଳେ ଶୃଙ୍ଗୀ କାନ୍ଦିଲେ ସମୀର ଋଷିଙ୍କର ଧ୍ୟାନ ଭାଙ୍ଗାଲା କିନ୍ତୁ ଯେତେବେଳେ ପରୀକ୍ଷିତ ଡାକୁଥିଲେ ସେତେବେଳେ କାହିଁ ଧ୍ୟାନ ଭାଙ୍ଗିଲାନି କାହିଁ ଭାଙ୍ଗିଲାନି ପୁଅ ଡାକୁଛି ସମୁଦ୍ର ଭାଙ୍ଗାଲା କେତେ ମହାନ ସେତେବେଳେ ସାଧୁର ଯୋଉ ଲକ୍ଷଣ ରଖାଗଲା ଆମ ଭଳି ସାଧୁର ଲକ୍ଷଣ ରଖାଯାଏ ଭଗବାନ ତ ସାଧୁର ଲକ୍ଷଣ କହିଛନ୍ତି ସାଙ୍ଗେ ସାଙ୍ଗେ କାଟି ଦେଇଛନ୍ତି ସବୁ ଜିନିଷ ମତ୍କୃତ ତ୍ୟକ୍ତ କର୍ମାଣ ତ୍ୟକ୍ତ ସୁଜନ ବାନ୍ଧବା ମତ୍କୃତ ତ୍ୟକ୍ତ କର୍ମାଣ ଭଗବାନ କହିଦେଲେ ଯିଏ ସୁଧ ଭକ୍ତର ଲକ୍ଷଣ କାହାର ମା କପିଳଦେବ ପଚାରିଲେ କପିଳଦେବ ପଚାରିଲେ ନା ଭଗବାନ ସରି ଦେବହୂତି ପଚାରିଲେ ନା ମା ଦେବହୂତି ପଚାରିଲେ କପିଳଦେବଙ୍କୁ କୁହନ୍ତୁ ସାଧୁର ଲକ୍ଷଣ କଣ ସେଠି ଭଗବାନ ସାଧୁର ଲକ୍ଷଣ କାରୁଣିକ ସର୍ବଦମ ସର୍ବଦେ ସେଠି ସବୁ ମତ୍କୃତ ତ୍ୟକ୍ତ କର୍ମାଣ ତ୍ୟକ୍ତ ସୁଜନ ବାନ୍ଧବା ମୋ ପାଇଁ ତ୍ୟକ୍ତ କର୍ମ ଲୌକିକ ବୈଦିକ ସବୁ କର୍ମକୁ ତ୍ୟାଗ କରିଥିବ କେବଳ ଏତିକି ନୁହେଁ ତ୍ୟକ୍ତ ସୁଜନ ବାନ୍ଧବା ସୁଜନ ବନ୍ଧୁ ବାନ୍ଧବକୁ ତ୍ୟାଗ କରିଥିବ ମତ୍ କୃତେ ଏଇଟା ଇମ୍ପୋର୍ଟାଣ୍ଟ ତ୍ୟାଗ କରିବାଟା ଇମ୍ପୋର୍ଟାଣ୍ଟ କହିଯାଏନି କେହି ଜଣଙ୍କ ଆମର ବାପା ସହିତ ସମ୍ପର୍କ ନାହିଁ ସେ ମଠରେ ରହିକି ବି ଭଗବାନଙ୍କ ସେବା କରୁନି ଭଗବାନ ସମ୍ବନ୍ଧ ନାହିଁ ତାର କିଛି ବି ଭାଲୁ ନାହିଁ ଭାଗବତର ଅର୍ଥ ଗୋଟେ ଆଉ ଟାଣିକି ନେଲେ ହବନି ଭାଗବତର ଅର୍ଥଟା କେବଳ ପିତାମାତାଙ୍କୁ ତ୍ୟାଗ କରିବା ପାଇଁ କୁହାଯାଏ ଜଣେ ପିତାମାତାଙ୍କୁ ତ୍ୟାଗ କରିଦେଇଛି କିନ୍ତୁ ନିଜ ସ୍ତର ପ୍ରତି ଭୋଗ ରହିଛି ତାର ଗୋଟେ ସାଇଡ୍ ଭଲ ରହିଲା ସମ୍ବନ୍ଧ ନାହିଁ କିନ୍ତୁ ଭଗବାନ ସହିତ ସମ୍ବନ୍ଧ ବି ହେଇପାରିଲାନି ସେଥିରେ ବି କିଛି ଲାଭ ହେଲାନି ମତ୍ କୃତେ ତ୍ୟକ୍ତ କର୍ମାଣ ତ୍ୟକ୍ତ ସୁଜନ ବାନ୍ଧବା ମତ୍କୃତରେ ଦିଆଡ଼େ ଲାଗିବ ମୋ ପାଇଁ ସେ ବୈଦିକ ଲୌକିକ ଧର୍ମକୁ ତ୍ୟାଗ କରିଦେବା ଆଉ ମୋ ପାଇଁ ସୁଜନ ବାନ୍ଧବକୁ ତ୍ୟାଗ କରିବ ତ୍ୟାଗଟା କେବେ ଆର୍ଟିଫିସିଆଲ ହେଇପାରିବନି ତ୍ୟାଗଟା କଣ କହିବ କୃତ୍ରିମ ଭାବରେ କେବେ ତ୍ୟାଗ ହେଇପାରିବନି କୃତ୍ରିମ ଭାବରେ ତୁମେ ଯୋଉ ତ୍ୟାଗ କରୁଛ ଗୋଟେ ଆଡେ କୃତ୍ରିମ ଦେହରେ ତ୍ୟାଗ କରିବ ଆଉ ଗୋଟେ ଜାଗାରେ ସ୍ୱାଭାବିକ ଭୋଗ କରିବ ଦେଖ ତୁମେ ପରୀକ୍ଷା କରି ଯାହାକୁ ଗୋଟେ ହାୟର ଟେଷ୍ଟ ମିଳେ ସେ କେବଳ ତ୍ୟାଗ କରେ ଉନ୍ନତ ରସ ମିଳିଲେ ତ ଜଣେ ତ୍ୟାଗ କରିବ କୃତ୍ରିମ ଭାବରେ କିଏ ତ୍ୟାଗ କରିପାରିବେନି ଯେମିତି ଜଣେ ଆମିଷ ଛାଡୁଛି କେମିତି ଆମିଷ ଛାଡୁଛି ତାକୁ ଦେଖିଲା ଏଠି ଇସ୍କନ ମନ୍ଦିରକୁ ଆଇଲା ବେଳକୁ ପନିର ମିଳୁଛି ପକୋଡା ମିଳୁଛି ଏତେ ମିଠା ମିଳୁଛି ଏ କେକ୍ ମିଳୁଛି ସେଟା ଖାଇଲା କଲାରେ ତାକୁ ଛାଡ଼ିଦେଲେ ବି ଆର ଗୋଟେ ତାର ସ୍ୱାଭାବିକ ଆସିଲା ବେଳକୁ ଛାଡ଼ିଦେଲା ନା ଆଉ ଯୋଉମାନେ ଆମିଷ ଛାଡ଼ିଛନ୍ତି ସେ ଦେଖନ୍ତୁ ଗୋଟେ ହାଇ ଟେଷ୍ଟ ତାର ଗୋଟେ ନେଚୁରାଲ ଆଟାଚମେଣ୍ଟ ଆସିଛି ଏଟା ଛାଡ଼ିଦେଲେ ଯାହାର ନେଚୁରାଲ ଆଟାଚମେଣ୍ଟ ଆସିନି କୃତ୍ରିମ ଭାବରେ ଛାଡ଼ିଛନ୍ତି ସେ ଲୁଚେଇ ଖାଉଛନ୍ତି ଦେଖିଲେ ଜଣେ ଜଣଙ୍କୁ ସେ ଯୋବ ସେ ତାକୁ ଡାକି ଟୋକି ଆଣିକି ଭକ୍ତ କରିବ ସେ ବିଡ଼ି ଖାଇବ ଲୁଚେଇ କି ଗୋଟୁକା ଖାଇବ କାରଣ ତାର ଆସକ୍ତିରେ ଛାଡ଼ିନି ନା ତାର ଗୋଟେ କଣ କୁହାଯିବ ହାଇ ଟେଷ୍ଟ ସେ ପାଉନି ସେ ଲୋ ଟେଷ୍ଟ ଛାଡ଼ିପାରିବନି ତ୍ୟାଗଟା ସେଭଳି କେହି କୃତ୍ରିମ ଭାବରେ ତ୍ୟାଗ କରିପାରିବେନି କୃତ୍ରିମ ଭାବରେ ତ୍ୟାଗଟା ଅଳ୍ପ ଦିନ ପାଇଁ ଚଳେ କିଛି ଦିନ ପାଇଁ ତୁମେ ସେ କୃତ୍ରିମ ଭାବରେ ତ୍ୟାଗ କରିବ ସ୍ୱାଭାବିକ ତ୍ୟାଗ ଯୋଉ ଆସେ ସେଟା ଭଗବାନ ପ୍ରତି ଆକର୍ଷଣ ସମ୍ବନ୍ଧ କିନ୍ତୁ ଗୋଟେ ଜୀବନ ତ ସ୍ୱାଭାବିକ ବୈରାଗ୍ୟ ଭାବଟା ନାହିଁ ନା ସେ ହଠାତ୍ କେମିତି ଚାଲି ଆସିବ ଭଗବାନ ସମ୍ବନ୍ଧରେ ତାର କେମିତି ଚାଲି ଆସିବ ସେଥିପାଇଁ ସଙ୍ଗ ବଳରେ ଭଗବାନ କଥା ଶ୍ରବଣ ବଳରେ ତାର ତତ୍ଵ ଅବଗତ ହେଲେ ତାର ସ୍ୱାଭାବିକ ବୈରାଗ୍ୟଟା ଆସେ ସେ ବୈରାଗ୍ୟକୁ ଦ୍ୱାର ଭକ୍ତିର ଦ୍ୱାର ବୋଲି କୁହାଯାଇଛି ବୈରାଗ୍ୟଟା କିଛି ସମୟ ପାଇଁ ସାହାଯ୍ୟ କରେ ଯେମିତି ଜଣେ ପିତାମାତାଙ୍କୁ ଛାଡ଼ିଦେଉଛି ଚାକିରି ଛାଡ଼ିଦେଉଛି ସମ୍ବନ୍ଧ ଛାଡ଼ିଦେଉଛି ପଳେଇ ଆସୁଛି ଭଲ ଏଟା ତୁମକୁ ସାହାଯ୍ୟ କରିବ ଭକ୍ତି ମନ୍ଦିରରେ ପ୍ରବେଶ କରିବା ପାଇଁ କିନ୍ତୁ ଯଦି ଭଗବାନ ସହିତ ସମ୍ବନ୍ଧ ନ ରଖିବା ହେଲେ ପୁଣି ସେ ପଛ ଜିନିଷଗୁଡ଼ା ମନରେ ପଡ଼ିବ ମନେ କହ 20 ବର୍ଷ 30 ବର୍ଷ 40 ବର୍ଷ ପରେ ତୁମେ ଭକ୍ତିରେ ଗୋଟେ ପ୍ରବେଶ କରିପାରୁନ ଭକ୍ତିରେ ଗୋଟେ ସମ୍ବନ୍ଧରେ ତୁମର ଦୃଢ଼ ହଉନି ଭଗବାନଙ୍କୁ ଭଗବାନଙ୍କ ସେବା କରି କିଛି ତୁମେ ଗୋଟେ ସ୍ୱାଦ ପାଇପାରୁନ, ତୁମକୁ ଗୋଟେ ଭଲ ଲାଗୁନି, କିଛି ଦିନ ପରେ ପୁଣି ତୁମର ସେ କଥାଟା ମନେ ପଡ଼ିବ, ମନେ ପଡ଼ିବ। ଏଇଟା ଗୋଟେ ପ୍ରାକ୍ଟିକାଲ ଜିନିଷ। ଭକ୍ତି ଯୋଗରେ କୌଣସି କୃତ୍ରିମ ଜିନିଷ ଚଳିବନି, ଏହା ସ୍ୱାଭାବିକ। ଭଗବାନ ହେଉଛନ୍ତି ପରମ ଅଦ୍ୱୈତ ସତ୍ୟ, ତୁମକୁ ଯାହା ହେଲେ ଉପଲବ୍ଧି କରିବାକୁ ପଡ଼ିବ। ଭଗବତ ଉପଲବ୍ଧି ନାମ ହଉ, ରୂପ ହଉ, ଗୁଣ ହଉ, ଆଉ ବିଶେଷ କରି ନାମରେ ସବୁ ରହିଛନ୍ତି। ଭଗବାନଙ୍କ ସେବା କରିକି ତୁମକୁ ଉପଲବ୍ଧି କରିବାକୁ ପଡ଼ିବ। ସେବାର ମହିମା ଅଛି, ସେବାର ସ୍ୱାଦ ଅଛି, ଭଗବାନଙ୍କ ନାମର ମହିମା ଅଛି, ନାମର ସ୍ୱାଦ ଅଛି। ତୁମର ଯେକୌଣସି ଗୋଟେ ଭଗବାନଙ୍କର ଭଗବତୀୟ ବସ୍ତୁ ପ୍ରତି ଆକର୍ଷଣ ଆସିଲା ପରେ ବୈରାଗ୍ୟଟା ସ୍ୱାଭାବିକ। ଆଉ ସେଥିପାଇଁ ଭଗବାନ ଏ ଜଗତକୁ, ଏ ଜଗତର ସବୁ ଖରାପ ଥିଲେ ବି ଗୋଟେ ଜିନିଷ ଭଲ ଅଛି, ସେଇଟା ବହୁତ ଭଲ। ଆମ ଦୃଷ୍ଟିରୁ ଆମେ ତ ଇଚ୍ଛା କଲେ ବି ଗୋଟେ ଜଗତରୁ ବାହାରି ଯାଇପାରିବେ କି? ଗୋଟେ ଆମ ପାଇଁ ଭଲ ଜିନିଷ ଅଛି, କଣ ସେଇଟା? ଏତେ ଯୋଉ ଦଣ୍ଡ ମିଳୁଛି, ଏତେ ପ୍ରକାର ଯୋଉ ମାନସିକ ଦଣ୍ଡ, ଶାରୀରିକ ଦଣ୍ଡ, ଏତେ ପ୍ରକାର ଯୋଉ ଅବ୍ୟବସ୍ଥା, ଖାଇବା ପାଇଁ ଯୋଗାଡ କରିବାକୁ ପଡିବ, ବହୁତ କିଛି ଯୋଉ ରଖାଯାଇଛି, ଏଟା ଆକ୍ଚୁଆଲି ଗୋଟେ ଜୀବ ପାଇଁ ବୈରାଗ୍ୟ ପାଇଁ ସାହାଯ୍ୟ କରେ। କିନ୍ତୁ ଗୋଟେ ଜୀବର ବଦ୍ଧ ଅବସ୍ଥାଟା ଏତେ ପ୍ରବଳ, ତାର ଏତେ ଦୁଃଖ ପାଇଲା ପରେ ବି କଣ ହଉଛି? ବୈରାଗ୍ୟ। ସେଟା କୋଉ କଣ କଣ ଗୋଟେ କୁହନ୍ତିନି, ମତେ ଯେତେ ମାଠିବୁ ମାଟ ମୁଁ ସେଇ ଦର ପୁଡା କାଟେ। ଏତେ ତୁମେ ସଂସାର ଉପରେ ତୁମେ ଦେଖି ଦେଖି ଆଇଲେ ତୁମର ଉପଲବ୍ଧି ଆସୁନି, ତୋର ଗୋଟେ ବୈରାଗ୍ୟ ଆସୁନି। ଜୀବନ ମଣିଷ ଦେଖିକି ବେଶୀ ଜାଣିପାରେ ନା, ଦେଖିବା ଲୋକ ବେଶୀ ଠକନ୍ତି। କେଉଁଟାରେ ତୁମେ ସଂସାରକୁ ଜାଣିବ? କେଉଁଥିରେ? ଦେଖିକି ଦେଖୁଥିବ, ବାପା ମା ଝଗଡା ଝଗଡି ଲାଗିକି, ଯାହା ବାପା ମା ର ଡିଭୋର୍ସ ହେଇଛି ତା ପୁଅ ବାହା ହଉନି, ହଁ ସେ ଦେବି ବାପା ମାର ଯାହା ଡିଭୋର୍ସ ହେଇଛି, ଗଣ୍ଡଗୋଳ ଲାଗି ସବୁ କୋର୍ଟକୁ ଯାଇକି ତାଙ୍କର ସବୁ ଡିଭୋର୍ସ ହେଇଛି, ତା ପୁଅ ବାହା ହଉନି। ଆସିବା ଦେଖିଛି ମୋ ବାପା ମାର ଡିଭୋର୍ସ ହେଇଗଲା, ପୁଣି ବାହା ହେଇପଡୁଛି କାହିଁକି? ସେ କାହିଁ ତାର ବୈରାଗ୍ୟ ଆସୁନି କାହିଁ? ଦେଖିକି ସେ ଶିଖିପାରିବନି ବାପା, ସେଟା ଭୁଲ ଯା। ଏ ପୁଅ ଝିଅ ତାଙ୍କ ଭଲ ପାଉଥିବେ, ବାହା ବା ନେଇକି ଗଣ୍ଡଗୋଳ ଲାଗି ତାଙ୍କର କିଏ ଫାଶୀ ଲଗେଇଦେଲା, ଦୌଡ଼ି ଲଗେଇଦେଲା, କଣ ଆଉ ଗୋଟେ ପୁଅ ଝିଅ ତାକୁ ଭଲ ପାଉନି? ଦେଖିକି ଶିଖେ ଯାଏ ନା, ଏ ସଂସାରକୁ କିଛି ଦେଖିକି ଜାଣିପାରିବନି, ଶୁଣିକି ସାଧୁ ପାଖରୁ ଶୁଣିକି ସଂସାରକୁ ଜାଣନ୍ତି। ଆଜି ସାଧୁ ପାଖରୁ ଶୁଣିକି ଯାହାର ଯେ ଉପଲବ୍ଧି ନ ଆସିଲା, ତାର କେବେ ବି ସଂସାର ଜିନିଷ ଜାଣିପାରିବନି। ସଂସାରଟା କେତେ କଷ୍ଟ, ତୁମେ ସଂସାର ରହିଛ କେତେ କଷ୍ଟ ତୁମେ ଜାଣିନ, ସାଧୁ ଜାଣିଛି କେତେ କଷ୍ଟ। ଏବେ ସବୁ ପିଠିଆ ବଳଦ, ତିରୁପତି ପିଠିଆ ବଳଦ କଣ ଜାଣିଛୁ? ହଁ ଜାଣିନୁ? ତାକୁ ନେଇକି ହଳ ହଳ ଯୋଡ଼ି ଦବ, ତାକୁ ଯୋଡ଼ୁ ଯୋଡ଼ୁ ସେ ଶୋଇବ, ବାଟେଇବ ବାଟେଇବ ବାଟେଇବ, ତାକୁ ବାଡ଼ି ଖେଞ୍ଚୁଥିବେ ପିଟୁଥିବେ, ସେଠିକି ଯିବ ଯିବ ଭେଡ଼ ମୁଣ୍ଡ, ଯୋଉଟା କଣ କୁହନ୍ତି ଘୁରନ୍ତି, ଯୋଉଟା ତାର ଯୋଉ ଗାର ମୁଣ୍ଡରେ ବୁଲିଲା ବେଳେ କାନ୍ଦୁରୁ ଖସିଦେଇ ପୁଣି ଶୋଇପଡ଼ିବ, ପିଟିବ ପିଟିବ ପିଟିବ, ଏଭଳିଆ 10 ଥର ଶୋଇବ, ଚାଷୀ କଣ କରିବ? ସେ କେତେଥର ଖୋଲିବ କେତେଥର ବାଡ଼େଇବ, ସେ ସବୁ ଫିଟିଦେବ, ଯାହାଟା ସେଠୁ ମାରିବ ଡିଆଁ। ଆଉ କଣ ଏଇ ସଂସାର, ଏଇ ସଂସାରୀ ଲୋକ ହଉ ଯେକୌଣସି ଲୋକ ହଉ, ଯିଏ ସାଧୁ ବାଣୀ ଜାଣିନି, ଯାହାର ଗୋଟେ ଶୁଦ୍ଧ ଭକ୍ତଙ୍କର ବାଣୀଙ୍କ ଉପରେ ଆଦର ନାହିଁ, ଯିଏ ଶୁଦ୍ଧ ଭକ୍ତଙ୍କୁ ବାଣୀକୁ ଜୀବନ ହୃଦୟରେ ଧାରଣ କରିପାରୁନି, ସେ କେବେ ସଂସାର ଜାଣିପାରିବନି। କଷ୍ଟ ପାଇଲେ କଣ? ସବୁ ଅଭିମାନ ସଂସାରଟା ଚାଲିଛି, କେତେ କଷ୍ଟ ପାଉଥିବେ, କେତେ କଣ କରୁଥିବେ, କେତେ ମାଡ ପିଟା ପିଟି, କେତେ କଣ ହଉଥିବ, କେତେ ଲୋକ ଘୃଣା କରୁଥିବେ, ହେଲେ ତାଙ୍କର ସଂସାର ଆସକ୍ତି ଯିବନି, କେବେ କେବେ ଯିବନି, ସଂସାର କେବେ ବୁଝିପାରିବେ, ଦେଖିକି ଜାଣିପାରନ୍ତିନି। ସେଥିପାଇଁ ସଂସାରଟା ଗୋଟେ ଦୃଷ୍ଟିରୁ ଭଲ, ଭଗବାନ ସେଥିପାଇଁ ଯଜ୍ଞପତି ମାନଙ୍କୁ ଫେରାଇ ଦେଇଛନ୍ତି, ମୁଚକୁନ୍ଦ କହିଛନ୍ତି ତୁମେ ରୁହ ବୋଲି, ବହୁତ ଭକ୍ତଙ୍କୁ କହିଛନ୍ତି ତୁମେ ଏଠି ରୁହ, କାହିଁକି ତାଙ୍କର ବ୍ୟାକୁଳତାଟା ଆହୁରି ବଢିବ। ଏ ସଂସାର ତୁମେ ଯେତେଦିନ ରହିଥିବ, ଯଦି ସେତେଦିନ ତୁମେ ଭଗବାନ ବିରହରେ ନ ଡାକି ପାରିଲ, ଏ ସଂସାର ବଞ୍ଚିବାର କିଛି ମାନେ ନାହିଁ। ସଂସାର ଯେତେଦିନ ରହିବ, ତୁମର ବ୍ୟାକୁଳତା ସେତେଦିନ ଆସିବ, କେମିତି ଜଗତରୁ ମୁଁ ପଳେଇଯିବି? କାରଣ କଳି ଯେତେ ବଢି ବଢିକା ଯାଉଛି, ସେତେ ପ୍ରକାର ସ୍ୱଭାବର ଲୋକ ତୁମେ ଦେଖିବ, ସେତେ ଖରାପ ସ୍ୱଭାବର ଲୋକ, ଏମିତି ଏମିତି ଲୋକ ନାହିଁ। ମୁଁ 15-20 ବର୍ଷ ତଳେ ଜଏନ କଲି, 25 ବର୍ଷ ତଳେ ମୁଁ ଯୋଉ ବୈଷ୍ଣବମାନଙ୍କୁ ଦେଖିଥିଲି, ଯେଉଁ ଗୃହସ୍ଥ ଲୋକମାନେ ଆସୁଥିଲେ, ଯେମିତି ମାତାଜୀ ମାନେ ଆସୁଥିଲେ, ଯେମିତି ପିଲାମାନେ ସବୁ କୃଷ୍ଣ ଚେତନାକୁ ଆସୁଥିଲେ, ବର୍ତ୍ତମାନ ଟୋଟାଲ ଅପୋଜିଟ୍, ସେ ନେଚର ଲୋକ ନା। ଆଜି ଯିଏ ଆସୁଛି ଲୋକମାନେ ଦୋଷୀ, କେତେ ଚାଲାକ ମାନେ ତ ବିକିଦେବ, ସିଏ ଏତେ ଏତେ ଦ୍ରୁତ ସବୁ ଆସୁଛନ୍ତି, ଏରା ତ ଦୋଷ ବି ଦେଇପାରିବେନି, କାହିଁକି ନା କଳି କଳି ବଢିଗଲା ବେଳେ ତାଙ୍କ ଜିନ୍ସ ଗୁଡା ଯାହା କୁହାଯାଉଛି, ତାଙ୍କ ଶରୀର ଯୋଉ ଜୀବକୋଷ ଗୁଡା କରିଛନ୍ତି, କଳି ହିସାବରେ ସେମାନେ ସବୁ ତିଆରି ହଉଛନ୍ତି, ପିଟା ମତର ସଂସ୍କାର ନାହିଁ, ତୁମେ କିଛି କହିପାରିବନି। ଆଉ ଯାହା ହେଲେ ତାଙ୍କ ସ୍ୱୀକୃତି ଅଛି ଆସୁଛନ୍ତି, ସେ ସଂସ୍କାର ନାହିଁ। ଆମେ ଯାହା ସବୁ ଦେଖିଥିଲୁ, ଯେମିତି ସବୁ 25 ବର୍ଷ ତଳେ ଆମେ ଯାହା ଦେଖିଥିଲୁ, ଆଉ ଗୁରୁଦେବ ପ୍ରଭୁପାଦ ତାଙ୍କ ବେଳେ ଯୋଉ ବୈଷ୍ଣବ ଥିଲେ, ତାଙ୍କ କଥା ଆମେ କଣ କହିବା? ଆମେ ଯାହା ଦେଖିଛୁ ଆଖି ଆଗରେ, କେତେ ଡେଡିକେଟେଡ୍ ଲୋକ, ସେ ତାଙ୍କ ଘରେ ପଣସ ହେଇଥିଲେ, ସେ ସବୁ ମଠକୁ ଆସିବେ, ପଣସ କଦଳୀ ତାଙ୍କ ବାଟରେ ଯାହା ହେଇଥିବ ଧରିକି ଆସିବେ ସବୁ। କେତେ ସେ ଧୀର ସବୁ ଥିଲେ, ଡାଲି ଚାଉଳ ଭଲ ମନ୍ଦ ଧରିକି ଆସିବେ, କେତେ ଧୀର, କେତେ ସଂସ୍କାର ସବୁ ସେମାନଙ୍କର ଥିଲା, ସବୁ ଚାଲିଗଲା। ବଡି ବଡି କଳି ଚାଲିଛି ବହୁତ, ବର୍ତ୍ତମାନ ସବୁ ଚତୁର, ସମସ୍ତେ କନିଂ। ଗୋଟେ ଛୋଟ ପିଲାଙ୍କ ତୋର ଦେଖ, ସମସ୍ତେ ମଧ୍ୟ କନିଂ ନେଚର, କମ ପରିଶ୍ରମ କରିକି ମୁଁ ରାତାରାତି ସୁଧ ଭକ୍ତ କେମିତି ହେବି, ସମସ୍ତଙ୍କର ବୁଦ୍ଧି ଗୋଟେ କଣ କରିଦେବି, ଗୋଟେ ବଡ଼ ହେଇଛି। ଏଇ ବର୍ତ୍ତମାନ ଆମର କେବଳ ଆମ ସମାଜ ନୁହେଁ, ପୁରା ମାୟାବଦୀ ଠୁ ଆରମ୍ଭ ପୁରା କଳିର, ଏଟା କଳିର କାର୍ଯ୍ୟ ନା, ପୁରା ସମ୍ପୂର୍ଣ୍ଣ ଜଗତକୁ ଏମିତି ଧରିନେଲା। କେହି ଜଣେ ବର୍ତ୍ତିକି ଯାଇପାରିବନି ଏଥିରୁ, ବର୍ତ୍ତମାନ କଳି ଏତେ ପ୍ରବଳ ହେଉଛି। ସେଥିପାଇଁ ଗୁରୁଦେବ କୁହନ୍ତି ଶୁଦ୍ଧ ନାମ କେବଳ କରିବ, ନାମ ଆଶ୍ରୟ କରିବ, ସେ କେବଳ କଳି କବଳରୁ ବଞ୍ଚିଯିବ, ନହେଲେ ସବୁ ଭାସିଯିବେ, ସବୁ ବଦଳି ବଦଳିକା ଯାଉଛି। ଟ୍ରାଡିସନ, ଖାଇବା ପିଇବା, ଲାଇଫ ଷ୍ଟାଇଲ, ସବୁ ପ୍ରକାର ଜିନିଷ ବଦଳି ଯାଉଛି, ସମସ୍ତଙ୍କ ରୁଚି ଅଲଗା ଅଲଗା ସବୁ ହେଇଯିବ, ତାକୁ ତୁମେ ରୋକିପାରିବେନି। ପ୍ରାଚୀନ ବୈଷ୍ଣବ ମାନେ କୌଣସି ଜିନିଷ ଖାଇବେନି ଯୋଉ ଜିନିଷ ଗୁଡିକ ଦେଖିଲେ ଆମିଷ ସ୍ମରଣ ଆସେ, ବୁଝିପାରୁଛୁ କି? ଏଇ ଯୋଉଟା ଖାଉଛନ୍ତି କଣ, ଏଇଟା ସୋୟାବିନ ଗୁଡା, ସେଟା ଗୋଟେ କଣ, ଏଇଟା ନାଇଁ ନାଇଁ ସେଟା ଗୋଟେ ସୋୟାବିନ ଗଛ ନା, ସୋୟାବିନ ତେଲ ଗୁଡା ବାହାରୁଛି, ଯୋଉ ସୋୟାବିନ ଗଛ ସବୁ ଲଗେଇଛନ୍ତି ବାଲେଶ୍ୱର ଆଡ଼େ, ମୁଁ ଦେଖିଛି ସବୁ, ଆଉ କେତେଆଡ଼େ ଏଇ ସିଙ୍ଗାପୁର ଫେମାପୁର ତ ମୁଁ ପୁରା ଭର୍ତ୍ତି ହେଇଛି ସବୁ, ସେଇଟା ମାଲେସିଆ ସିଙ୍ଗାପୁର ସୋୟାବିନ ଚାଷ ହେଉଛି, ହେଲେ ଖଜୁର ଗଛ ଗୁଡା ତାର ଗୋଟେ ବାହାରୁଛି, ତାର କନ୍ଦାଟା ବାହାରିବ, ସେଟା ସେ ନେଉଛନ୍ତି ତେଲ ବାହାର କରୁଛନ୍ତି, ତାର ଯୋଉ ଏକ୍ସଟ୍ରାକ୍ଟ ଜିନିଷଟା କଣ କୁହାଯିବ ଖାଦ୍ୟ ଜିନିଷଟା, ସେଟା ପ୍ରୋସେସିଂ କରିକି ସୋୟାବିନ ତିଆରି କରୁଛନ୍ତି। ଭାରତବର୍ଷ ଡୁପ୍ଲିକେଟ୍ ଏଇ ଯୋଉ ଗାଉଁଲି ଯୋଉ ସୋୟାବିନ ଗୁଡାକ ଖାଉଛନ୍ତି, ସେଥିରେ ସବୁ ମଦା ଫଦା ମିଶିକି ସବୁ ଫ୍ୟାକ୍ଟ୍ରି ତିଆରି ହେଉଛନ୍ତି। ଅରିଜିନାଲ ସୋୟାବିନ ଗୁଡା ବହୁତ ପଇସା, ବହୁତ ପଇସା ବିଦେଶରେ ସେଗୁଡା ଖାଆନ୍ତି। ଆଚ୍ଛା ସେଗୁଡା ଭଲ ଜିନିଷ ହେଲେ କାହିଁ ଖାଆନ୍ତିନି, କାହିଁ ଖାଆନ୍ତିନି? ତାକୁ ଛୁଆଟି ବେଳେ ଆମେ ଶୁଣି ତାଙ୍କୁ କହୁଛୁ ମାଂସ ବଡି, ସେଟା ଖାଇଲେ ଆମିଷ ଭଳିଆ ଲାଗିବ, ସେଥିପାଇଁ ସେଟା ଖାଆନ୍ତିନି। ବହୁତ ଜିନିଷ ଆମିଷ ବୋଲି ଖାଆନ୍ତିନି, ଯୋଉ ଜିନିଷ ଗୁଡା କାଟିଦେଲେ ଲାଲ ଦେଖାଉଥିବ, ସେଟା ଦେଖିଲା ମାନେ କଣ ହବ, ସେଟା ଦେଖିଲା ମାନେ ତୁମ ଆମିଷ ସ୍ମରଣ ଆସେ, ତ ଖାଆନ୍ତିନି। ଗୋଟେ ଜିନିଷ ରୋଷେଇ କରୁଥିବ ତାକୁ ଆମିଷ ଭଳିଆ ସବୁ ଦେଖାଉଥିବ, ବହୁତ କଣ ସବୁ ଲଙ୍କା ଗୁଣ୍ଡି ଆଉ ଏଇଟା ପକେଇ କଣ ସେଟା ସବୁ, ସେଟା ଦେଖିଲା ମାନେ ଭଗବାନ ଭୋଗ କେମିତି ଲଗେଇବ, ତୁମ ଆମିଷ ସ୍ମରଣ ଆସିବ ନା। ବହୁତ ଟ୍ରାଡିସନ ଥିଲା, ବର୍ତ୍ତମାନ ତୁମେ କିଛି ଅଟକେଇ ପାରିବନି, କାରଣ କଳି ହିସାବରେ ସବୁ ବଦଳି ବଦଳିଆ ବଦଳିକି ଚାଲିଛି, ସବୁ ଜଗତରେ ସେମିତି ବଦଳି, ସମସ୍ତଙ୍କ ବୁଦ୍ଧିକି ସେମିତି କଳି ଖାଇଦେଇଛି, ଆମେ ସେଟା ଫେରିକି ପାଇବାନି। ଯେମିତି ଜଣେ ବର୍ତ୍ତମାନ କହିବା ତୁମେ ଚାଷ କର, ସେଠି ଲାଗିକି ଯାଉନି, ଏଇଟା ହେଇପାରିବେ, ତ ବର୍ତ୍ତମାନ ଉପଯୋଗୀରେ ଯାହା ଦରକାର ଚାଲ, କିନ୍ତୁ ଭଗବାନ ପାଖକୁ ଯିବାକୁ ହେଲେ ଆମର ତ ବର୍ତ୍ତମାନ ପ୍ରିନ୍ସିପଲ ଆମେ ଭଗବାନ ପାଖକୁ ଯାଇପାରିବାନି। ଆମେ ଭଗବାନଙ୍କୁ କହିବା ପ୍ରଭୁ ମୁଁ ଯେମିତି ବର୍ତ୍ତମାନ ଚଳୁଛି ମୋତେ ସେଇ ହିସାବରେ ନେଇଯା, ସେଟା ହବନି। ଭଗବାନ ପାଖକୁ ଯିବାକୁ ହେଲେ ତୁମେ ପ୍ରେମ ପାଇବାକୁ ପଡିବ, ଆଉ ପ୍ରେମ ପାଇବାର ରାସ୍ତା ଗୋଟିଏ, ପ୍ରେମ ପାଇବାର ପଥଟା ଗୋଟିଏ ନା, ଦଶଟା ଶାସ୍ତ୍ର ଅଛି କି? ଦଶଟା ନାହିଁ, ତୁମେ ଏଇ ପ୍ରୋସେସ୍ରେ ଯିବାକୁ ପଡ଼ିବ। ଏଇ ବିରହରେ ଭଗବାନ ସାଧୁଗୁରୁଙ୍କର କରୁଣାକୁ ନେଇକି ଭଗବାନ ପାଖରେ କ୍ରନ୍ଦନ କରିବାକୁ ପଡିବ, ବ୍ୟାକୁଳତା ଆସିବ, ଭଗବାନ ତୁମକୁ ନିଜର ବୋଲି ତୁମର ସେବାକୁ ଗ୍ରହଣ କରି ତୁମକୁ ଯଦି ଗ୍ରହଣ କଲେ ତୁମେ ଏଠୁ ପାର ହେଇକି ଯିବ, ରାସ୍ତା ଗୋଟେ। ବହୁତ କିଛି ଆମକୁ ଜୀବନରେ ଏ ସଂସାରରୁ ଶିଖିବାର ଅଛି। ସେ ସମୟରେ ମଥୁରାରେ ଭଗବାନଙ୍କ ସମୟରେ ଯଜ୍ଞପତ୍ରୀମାନେ ବି ସଂସାରକୁ ଫେରିବା ପାଇଁ ଚାହୁଁନାହାନ୍ତି, ମଥୁରାର ଧାମ ଭିତରେ ରହୁଛନ୍ତି, ନୈଷ୍ଠିକ ବ୍ରାହ୍ମଣ ସେମାନେ ଚାହୁଁନାହାନ୍ତି। ଭଗବାନ ତାଙ୍କୁ କହିବେ ନା ତୁମେ ଯାଅ, ତୁମେ ଯା, ତତ୍ ଦେବ ଯଜନମ ତତ୍ୟ ବୋଧି ଜାତୟମ ସଶତ୍ରମ ପାରୟିଷ୍ୟନ୍ତି ୟୁଷ୍ମାଦ୍ ବି ଗୃହମେଧିନମ। ତୁମେମାନେ କୃତାର୍ଥ ହୋଇଛ, ସମ୍ପ୍ରତି ଯଜ୍ଞ ସ୍ଥାନକୁ ଗମନ କର, ତୁମମାନଙ୍କର ପ୍ରତି ତୁମମାନଙ୍କ ଦ୍ୱାରା ଗୃହଧର୍ମୀ ହୋଇ ନିଜ ନିଜର ଯଜ୍ଞ ସମାପନ ସମର୍ଥ ହେବେ, ସେମାନଙ୍କୁ ଅନୁଗ୍ରହ ସେମାନଙ୍କର ଅନୁଗ୍ରହ ନିମିତ୍ତ ତୁମେ ସେଠାରେ ତୁମକୁ ସେଠାକୁ ଯିବା ସଙ୍ଗତ ହେବ। ଭଗବାନ କୃଷ୍ଣ କେତେ ଦୟାଳୁ, ସେ ଚାହୁଁଛନ୍ତି ଏକା ସାଙ୍ଗରେ ଦୁଇଟା କାର୍ଯ୍ୟ ସମାଧାନ କରିବେ। ପ୍ରଥମ କାର୍ଯ୍ୟ କ'ଣ, ବ୍ରାହ୍ମଣମାନେ ଯାହା ହେଲେ ଯଜ୍ଞ କରୁଛନ୍ତି ନା, ସେମାନେ ତ କେବେ ମୋତେ ଏଭଳି ଐକାନ୍ତିକ ଭାବରେ ଭକ୍ତି କରିବେ ନାହିଁ। ଯଦି ଯଜ୍ଞପତ୍ନୀମାନେ ଏଠି ରହିଯିବେ ତାହେଲେ ଯଜ୍ଞଟା ପୂର୍ଣ୍ଣ ହେଇପାରିବେ, ପୂର୍ଣ୍ଣ ହେଉଥିବେ ଦରକାର ନା ସବୁ। ଆଉ ଦ୍ୱିତୀୟରେ ଭଗବାନ ତାଙ୍କ କଥା ବି ଚିନ୍ତା କରୁଛନ୍ତି, ଆଉ ଭଗବାନ ଏମାନେ ବିରହରେ ଅଧିକା ରହିଲେ ଏମାନେ ମୋ ପ୍ରେମ ରସଟାକୁ ଆସ୍ୱାଦନ କରିବେ, ବିରହରେ ସ୍ମରଣଟା ଅଧିକା ହବ, ମିଳନରେ ସବୁବେଳେ ପ୍ରେମର ମୃତ୍ୟୁ ହେଇଯାଏ। ସେଥିପାଇଁ ସେ କହୁଛନ୍ତି ତ ଯା ତ ଦେବ ଯଜନମ ପତୟ ବୋଧି ଯା ତୟ ছত্রম পরিসবা পরিস পারাইসন্তি জুস্মাবি গৃহমে এদিনম। তুমি কোন ব্রহ্মচারী কি তুমি রহিযা পাই পুরা চাহছ? কারণ যজ্ঞপত্রী মানে কহি না আমি রহিব বুড়ি। ভগবান জানি সারলেন এমানে কোটি প্রতিবন্ধক ত্যাগ করি আসছেন, সে হৃদয় ভিতরে অছেন, তা কোন তুমি ঠকাইব? কৃত্রিম কৃত্রিম বিচারধারা বঞ্চিবাটা ভক্তি যুগের ভালো নয়, কৃত্রিম জিনিসটা ভালো নয়, কৃত্রিম জিনিস করি তুমি কেতিন চলে? ভগবান হৃদয় ভিতরে অছেন না? যে জীবন বঞ্চা পাই যাচ্ছ স্বাভাবিক জীবন বঞ্চ, তুমি গৃহ মেধি, তুমি গৃহস্থ লোক, তুমি কোনো গোটে ব্রহ্মচারী ভাবে মন ভাব নিয়ে চলে আসছ, এটি রহবি আপনার চরণ কর্ম ছাড়ি যাবি না, তুমি যা। ভগবান তাকে বিরহ সাগর বসে দেওয়া চাহ, বিরহরে যেমনি পূর্ব পাইছেন কোণ কথা শুনে শুনে কৃষ্ণ হৃদয় ভিতরে রকি বর্তমান দর্শন করেদেলে, দর্শন কলা পরে পুঁ ফে গলা পরে কেতে তাঙ্কর বিরহটা কেমতি বড়ি বর্ধিত হব না? যস্মা সচ পরমাত্মা অহমেব জুস্মা ভি গর্গাদি মুখাৎ শ্রুত এব। তুমি জাণিছ না মু হচ্ছি পরমাত্মা বলে ভগবান কুছেন, চক্রবর্তীকার লিখুছেন, আমি কেমন জাণবু না? মু ভাবুছি তুমি জাণিথিব, গর্গাদি ঋষি মানকর মুখর তুমি শুনেথিব, গর্গ হচ্ছেন কি মথুরার সে কংসর পুরোহিত, সি বি সি ব্রাহ্মণ মানকর নিশ্চিত সঙ্গ করতে সে পুরোহিত, তাঙ্কর তোমার পতি মানে বি সঙ্গ করতে, সে জাণিথিবে যে তুমি কহিথিবে মু হচ্ছি পরমাত্মা। কৃষ্ণকে বুঝিয়া পাই যদি তুমি চাহছো আগে গোটে গোটে জিনিসকে বুঝ, যে কৃষ্ণ যে ভগবদ গীতার কিন্তু অহং আত্মা গুড়া কে সর্বভূত আশ্রয় স্থিত, সে পরমাত্মা হৃদয় ভিতরে অছেন, সেইটা খালি গোটে চিন্তা কর, ফোকস কর, বেশি আগু যা পাই চেষ্টা করিয়া পূর্ব আগে চিন্তা কর মো হৃদয় ভিতরে কি অছে, সে কৃষ্ণ অছেন না? আমার ভাবধারা আমার বিচারধারা সব সে জানুছেন, সেটা ইম্পর্টেন্ট। তুমি কোন চিন্তা করছো তুমি এবার চতুর বলে বিচার করনি, তুমি ভাবনে যে মু এটা করদেবি কি জানিবে না, এমতি করদেউছি এম প্ল্যান করছো, তুমি যা চিন্তা করছো যা কিছু করছো কৃষ্ণ জানছ, তোর হৃদয়ের যে ভাবনাটা ঠিক নাই কৃষ্ণ তুমি কেবে ঠিক রে জেলে দেবে না, তুমি ঠিক ব্যক্তি হয়ে পার, ব্যক্তি ভাবছো মু ঠিক করছি, তুমি ঠিক করছো কি ভুল করছো কে জানিছেন? কৃষ্ণ জানিছ, তুমি যে এত ঠিক লোক তাই জগতকে আসিল কাই? যে কৌছ না মু বহুত ঠিক লোক, তুমি ঠিক লোক জগতকে আসিল কাই? যদি তুমি ঠিক লোক তাহলে প্রবলেম ফেস করছো কাই? জন যে এত এত ভালো লোক সে সমস্যার কাহিঁ পড়ুছে না, কেমতি কইপারি কেমতি ভাবা উচিত নয়, সব গোটি স্টেপ আস, তুমি ফার্স্ট স্টেপটা রিয়েলাইজ কর, গোটে পরে গোটে স্টেপ যাও, তুমি ডে একুয়াড়ে চেষ্টা কর ডে পড়ি রাতারাতে শুদ্ধ ভক্ত হয়ে যাবে, ফরগট দিস আইডিয়া, তুমি বহু তত্ত্ব জাঁপার থাও, সে তত্ত্বকে আমি স্বীকার করবু না, সে তত্ত্ব জাঁয়া লোক কোণ আছে, তুমি তত্ত্ব জাঁপার থাও, কিন্তু তোমার স্টেপ তুমি চিন্তা কর, তুমি ফার্স্ট কোণ করুছ, ফার্স্ট ভক্তি জীবনরে বা ভক্তি বিষয়ে তোমার সব প্রকার তুমি কোণ করুছ, ফার্স্ট তুমি জাঁচ বহু কোণ করুছ, কৃষ্ণ পাই কোণ করুছ বা গুরুঙ্ পাই কোণ করুছ বা নিজ পাই কোণ করুছ, তুমি চিন্তা কর, তুমি যদি নিজ পাই সবলে রিড কিন্তু বহুত কিছু তুমি জাঁচ তার ভ্যালু কিছু না, ফার্স্ট তুমি কোণ করুছ তোমার স্থিতিটা কোণ, আর সেকেন্ড তুমি যা করুছ তোমার মনোভাবটা কোণ, থার্ড স্টেপ রেজল্ট কথা চিন্তা কর, তুমি ফার্স্ট কাই গোটে রেজল্ট কথা চিন্তা করছ, মতো ফল দরকার মোটা এটা হুনি মোটা সেটা হুনি মতো এটা অসুবিধা সেটি অসুবিধা হয় তোমার মনোভাবটা কাই আসছে, ফার্স্ট তুমি করুছ কোণ, তুমি যা করুছ তুমি ভাবিকি দেখল মু জন ভক্ত মু যা করছি ঠিক করছি, এটা ফার্স্ট প্রশ্ন কর, তুমি মো যে মো যে তিলক মারুছি মাড়ি মারুছি মতো লোক প্রভু বলে কৌছেন, মতো হরে কৃষ্ণ বলে কৌছেন, বহুত লোক মতো সাহায্য করছেন, তুমি দেখো না গোটে লোক গোটে অফিসর ঠিয়া হয়ে রাস্তা ভালো ড্রেস পিঁধি তাকে বসরে সিট দেবে, এ জন ভক্ত কি বড় ডাকি লোক আজ্ঞা বসন, তুমি যা পাউছ সমাজের বড় বড় লোক তা পাও না, তুমি কোণ করছ তুমি নিজে নিজকে পচার, মু যেটা করুছি মু ভক্ত ভাবে ঠিক করুছি কি, ফার্স্ট প্রশ্ন কর, তবে জন জন দম্ভর কে হ্যাঁ মু ঠিক করছি মু ভগবান সেবা করছি ঠিক আছে, তুমি সব করছ তো মনোভাব কোণ কাহি করছ সেটা কি জানান্তি পরমাত্মা, এই দুইটা জিনিস উপরে সে জজ করে তোমাকে ফল দেবে, থার্ড স্টেপ হচ্ছে রেজল্ট, জড়ে অন্যকে ভুল বলে কইপারে অন্যকে ঠিক বলে কইপারে, তোমার বিচারধারা ভুল ঠিক উপরে ভগবানকর কি সম্বন্ধ নাই, ভগবান জাঁচি জীবটা কোণ, তাহলে তোমার তুমি কোণ করছ তোমার মনোভাব কোণ এবং তৃতীয় থার্ড স্টেপরে কৃষ্ণ তোমার রেজল্ট, আগে পরমাত্মা স্থিত আগে চিন্তা কর মো হৃদয় ভিতরে ভগবান অছেন, মু কোন ভগবান পাইবা পাই চাহছি, উপায়টাকে তুমি কাই আগে চিন্তা করছো কোণ কলে মু পাইযিবি, ଏ ଚତୁର ଏମ୍ ବୁଦ୍ଧି କନିଙ୍ଗ ନେଚର କଣ ବୁଝିପାରୁଛୁ କି ନାହିଁ? ଯେ ଧନୀ ଲୋକଟା କଣ ଚିନ୍ତା କରୁଛି, ଯିଏ ଠକ ଗୁଡାକ ଠକ ଧନୀ ହେବା ପାଇଁ ଚାହିଁବ ସେ କଣ ହବ? ଯିଏ ଠକଟା ସେ ଧନୀ ହେବା ପାଇଁ ଚାହିଁବ ସେ କଣ କହିବ? ସେ ଖାଲି ଚିନ୍ତା କରୁଥିବ କେଉଁ ଉପାୟରେ ମୁଁ ଠକେଇକି ସେଟା ସେ କରିକି ଧନୀ ହେବା ପାଇଁ ଚାହିଁବ ନା ଠକଟା? ବା ତୁମେ ଠକ ହେବା ପାଇଁ ଚାହୁଁଛ କି? ତୁମେ ଚାହୁଁଛ କି ମୁଁ କୃଷ୍ଣଙ୍କୁ ଠକେଇ ଦେଇ ଧନୀ ହେବ ବୋଲି? ସଂସାର ତମେ ଠକେଇ ଦେଇକି ଧନୀ ହେଇଯିବ, ତମ ଭାଗ୍ୟ ବି ସପୋର୍ଟ କରିବ, ଏଠି ତୁମ ଭାଗ୍ୟ ସପୋର୍ଟ କଲେ କାହାକୁ ଠକେଇକି ତୁମେ ଏଠି କୃଷ୍ଣଙ୍କୁ ପାଇପାରିବନି, ତମ ଭାଗ୍ୟ ବି ସେମିତି ନାହିଁ ସପୋର୍ଟ କରିବନି। ଠକଟା ସେ କଣ କରିବ? ସବୁବେଳେ ଚାହିଁବ ଇଜି ରାସ୍ତା କୋଉଟା, କୋଉଟା ସରଳ ରାସ୍ତା ଯୋଉଥିରେ ଠକିକି ମୁଁ ଧନୀ ହେଇଯିବି। ଏଇଟା ସେ ରାସ୍ତା ନୁହେଁ, ଭକ୍ତି ଜୀବନଟା ସେମିତି ନୁହେଁ। ତୁମେ କଣ କରୁଛ ଆଉ ତାର ମନୋଭାବଟା କଣ କିଏ ଜାଣୁଛନ୍ତି? କୃଷ୍ଣ ଜାଣୁଛନ୍ତି। କୌଣସି ଏଥିରେ ମାନେ ଏଇଟା ହଉଛି ଫାଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏଠି ଚକ୍ରବାସୀ କହିଲେ ତୁମେ ଗର୍ଗାଙ୍ଗଚାର୍ଯ୍ୟଙ୍କୁ ତ ଶୁଣିଥିବ ମୁଁ ହଉଛି ପରମାତ୍ମା, ଭଗବାନ ଏଇଟା କହିଦଉଛନ୍ତି ଆମ ଯେ ପରମାତ୍ମା ଗର ମୁଖାତ୍ ଯୁଷ୍ମାଦ ବି ଗର୍ଗାଦି ମୁଖାତ୍ ଶ୍ରୁତ ଏଭାବ, ତୁ ଜାଣିଛ ନା ମୁଁ ପରମାତ୍ମା ବୋଲି। ଏଠି ଚକ୍ରବର୍ତ୍ତୀ କେତେ ସୁନ୍ଦର ଲେଖିଲେ, ଶ୍ରୁତ ଏ ଯୁଷ୍ମାତ୍ ଅଙ୍ଗାନୀ ଆଶ୍ଲିଷ୍ୟ ସଦା ବର୍ତ୍ତତେ, ମୁଁ ପ୍ରତ୍ୟେକ ଜୀବ ତୁମକୁ ଆଲିଙ୍ଗନ କରିକି ରହିଛି। ଭଗବାନ ଗୋଟେ ଗୋଟେ ଜୀବକୁ ଆଲିଙ୍ଗନ କରିକି ପରମାତ୍ମା ରହିଛନ୍ତି। ଆମେ କାହାକୁ ଠକିବା? ଆମେ ବହୁତ ପ୍ରକାର ଜିନିଷ ସୁଖ ଦୁଃଖ ଭଲ ମନ୍ଦ ଏଠି ଏହା ହଉଛି ସେଠି ସେ ହଉଛି ଏଠି ଏ କଲା ସିଏ ସିଏ କଲା ବହୁତ ଜିନିଷ ଡିସ୍କସନ କରୁଛୁ, ବଟ ତାର ମୂଲ୍ୟ କଣ ମୁଁ ପଚାରୁଛି। ଆମେ ଯେମିତି ଭକ୍ତି ଯୋଗରେ ବହୁତ ଲୋକଙ୍କର କଥା ବହୁତ ସମସ୍ୟା ବହୁତ ଜିନିଷ ଡିସ୍କସନ କରୁଛେ, ପଲିଟିକାଲ ଫିଲ୍ଡରେ ରାଜନୀତି ନେତାମାନେ ବି ସେଭଳି କରୁନାହାନ୍ତି। ମୋଦି ଏହା କଲା, ରାହୁଲ ଗାନ୍ଧୀ ଏହା କଲା, ସେ କହିବ ନବୀନ ଏହା କଲା, ସେ କହୁଛି ଏହା କଲା, ଆମେ ଯେଉଁ ଡିସ୍କସନ କରୁଛେ ସେ ସେମ୍ ଡିସ୍କସନ କରୁଛନ୍ତି। ତାର କିଛି ଭାଲୁ ନାହିଁ, ତାଙ୍କର ବରଂ ଭାଲୁ ଅଛି, ଆମର କିଛି ଭାଲୁ ନାହିଁ। ତାଙ୍କର ତ ଜୀବନଟାକୁ ଜାଣିଛନ୍ତି, ସେଇଟା ହଉଛି ଅନ୍ୟ କ୍ରିଟିସାଇଜ୍ କରି ତାକୁ ଦବାଇ ଦେଇକି ପୁଣି କିନ୍ତୁ ଭୋଟଟା ପାଇବା, ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ବହୁତ କିଛି କହିବା ବହୁତ ଲୋକ, ଆରେ ଏଥିରେ ମୂଲ୍ୟଟା କଣ ରହିଛି? ତୁମେ ଚିନ୍ତା କର ପରମାତ୍ମା ତୁମକୁ ଆଲିଙ୍ଗନ କରି ହୃଦୟ ଭିତରେ ଅଛନ୍ତି। ଭଗବାନ କହୁଛନ୍ତି ନା ତୁମେ ଶୁଣିଥିବ ନା ଗର୍ଗାଚାର୍ଯ୍ୟଙ୍କ କତିରେ ମୁଁ ପରମାତ୍ମା ବୋଲି, ମୁଁ ଆଲିଙ୍ଗନ କରି ତୁମକୁ ରହିଛି। ତା ଅର୍ଥ ତୁମେ ଘରକୁ ଗଲେ ବି ତୁମର କିଛି କ୍ଷତି ନାହିଁ। ଗୋଟେ ଜୀବ ଯଦି ତାର ମନୋଭାବଟା ଭଲ ଅଛି, ସେ ସଂସାର ହେଲେ ବି କିଛି କ୍ଷତି ନାହିଁ, ଆଶ୍ରମ ରହିଲେ ବି କିଛି କ୍ଷତି ନାହିଁ, ତାର ଯଦି ଉପଲବ୍ଧି ନାହିଁ, ତାର ଯଦି ଗମ୍ଭୀରତା ନାହିଁ, ସେ ଯେଉଁ ଜନ୍ମରେ ରହିଲେ ବି ତା ପାଇଁ ଦୁଃଖ। ତା ହୃଦୟ ଭିତରେ ଭଗବାନ ଅଛନ୍ତି ନା, ତା କପଟି ଲୋକଟା ଡୁପ୍ଲିସିୟସ୍ ନେଚର ଲୋକ କନିଙ୍ଗ ଫେଲୋ, ତାକୁ କେବେ ଭଗବାନ ସପୋର୍ଟ କରିବେନି। ଭଗବାନ ବହୁତ ଇମାନଦାର କୁହନ୍ତିନି, ଗୋଟେ କଣ କୁହାଯାଏ, ବହୁତ ସଚ୍ଚୋଟ ନ୍ୟାୟ ସତ୍ୟ ସତ୍ୟ ସଂକଳ୍ପ ଭଗବାନ, ଆଉ ଆମେ ତାଙ୍କୁ ଠକେଇ ଦେବା ପାଇଁ ଚେଷ୍ଟା କରୁଛେ, ନାଇଁ ହବନି। ଭଗବାନ ଆମକୁ ଆଲିଙ୍ଗନ କରି ରହିଛ। ଜୀବ ଭାବୁଛି ମୁଁ ଭଗବାନଙ୍କୁ ଅନ୍ଧକାର ରଖିଦେବି, କିଏ ଯଦି ଚାହେଁ ସୂର୍ଯ୍ୟକୁ ଅନ୍ଧକାର ରଖିଦେବି, କଣ କରିବ ସେ? ସୂର୍ଯ୍ୟଙ୍କୁ ଅନ୍ଧକାର କରିବା ନାହିଁ, ତୁମେ କଣ କରିବ? ତୁମେ ଗୋଟେ ଗାମଛା ନେଇକି ସୂର୍ଯ୍ୟଙ୍କ ଆଗରେ ଢାଙ୍କିବ, ଗୋଟେ ଗାମଛା ନେଇଯିବ ନା ଗୋଟେ ବଡ ଛତା ନେଇକି ସୂର୍ଯ୍ୟଙ୍କୁ ଢାଙ୍କିଦେବୁ କିରେ? ଯିଏ ଗୋଟେ ଛତା ଧରିକି ରହୁଛି ସୂର୍ଯ୍ୟଙ୍କୁ ଢାଙ୍କିବାନି, କଣ ହଉଛି ସେ? କେଉଁଟା କଭର କରୁଛି? ସେ ନିଜକୁ ନିଜେ କଭର କରୁଛି, ସୂର୍ଯ୍ୟଙ୍କୁ କଭର କରୁନି। କେହି ଗୋଟେ ଛତା ଧରିକି ବା କୌଣସି ଛାତ ତଳକୁ ପଳେଇ ଆସୁଛି ବା ଅନ୍ଧକାର ଘରେ କବାଟ ଦେଇ ଦଉଛି, କହିବ ମୁଁ ସୂର୍ଯ୍ୟଙ୍କୁ ଦେଖିବିନି, ସୂର୍ଯ୍ୟ ଆଲୋକ ମୋର ଦରକାର ନାହିଁ। ସେ ନିଜକୁ ନିଜେ କଭର କରୁଛି, ସୂର୍ଯ୍ୟଙ୍କୁ କଭର କରିପାରିବନି। ସୂର୍ଯ୍ୟଙ୍କୁ କଣ ସେ ଆଚ୍ଛାଦନ କରିପାରିବ? ସେ କରିପାରିବନି, ସେ ନିଜକୁ ନିଜେ। ଆମେ ଭଗବାନଙ୍କୁ ଠକେଇ ପାରିବାନି, ଆମେ ନିଜକୁ ନିଜେ ଠକି ଯାଉଛେ। ସେ ଆମ ଆଲିଙ୍ଗନ କରି ରହିଛନ୍ତି, ଭଗବାନ ହୃଦୟ ଭିତରେ ଆମକୁ ଆଲିଙ୍ଗନ କରି ରହିଛନ୍ତି ସେ ପରମାତ୍ମା। ବହୁତ ସାବଧାନ ରହିବା ଦରକାର, ଏଇ ପଏଣ୍ଟ ବହୁତ ଗୁରୁତ୍ୱ। ଯଦି ଗୁରୁତ୍ୱପୂର୍ଣ୍ଣ କିଛି ଭକ୍ତି ଜୀବନରେ ଥାଏ, ସବୁଠୁ ବଡ ଜିନିଷ ହେଲା କଣ? ସେ ଛୁଆଟି ବେଳେ ଯାହା ମୁଁ କରଇ ଯାହା ମୁଁ କହି ଯାହା ଚିନ୍ତଇ ମାନେ ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ଅନୁକ୍ଷଣ, ଛୁଆମାନେ ଗାଉଥିଲେ କେତେ ସେ ବୈଷ୍ଣବ କବିତାଙ୍କୁ କୁହନ୍ତି ନା, ବସୁଧନ ରାଓନା ନା ବସୁଧନ ଦାସ, ବୈଷ୍ଣବ କବି ନା, ବୈଷ୍ଣବ ଥିଲା। ମୁଁ ଯାହା କହୁଛି ଯାହା କରୁଛି ଯାହା ଚିନ୍ତନ କରୁଛି ହୃଦୟ ଭିତରେ ଜଗତର କର୍ତ୍ତା ସବୁ ଜାଣୁଛନ୍ତି। ଆଉ ଇଏ ରାଜନୀତି ଲୋକ ଯେମିତି ଇଏ ତା ବିଷୟରେ କହିବା ସିଏ ତା ବିଷୟରେ କହିବା, ଏଠି ଖାଇଗଲା ଏଠି ନେଇଗଲା, ତାଙ୍କର କିଏ ଠିକ କିଏ ଭୁଲ ଏ ବିଚାର ବି ଆମର କିଛି ଆବଶ୍ୟକ ନାହିଁ। ଯିଏ ଯାହା ସ୍ଥିତି ନେଇଛି, ବୈଷ୍ଣବମାନଙ୍କର ବିଚାରଧାରାଟା କଣ ରହିବା ଦରକାର? ଚୈତନ୍ୟ ଭାଗବତର ସିଦ୍ଧାନ୍ତ ହିସାବ ରହିବା ଦରକାର, ଗୁରୁଦେବ ସେଟା ସବୁବେଳେ କୁହନ୍ତି। ଯଦି ଯଦି କିଏ ବୈଷ୍ଣବ ହେବା ପାଇଁ ଚେଷ୍ଟା କରୁଛି ତ ଗୋଟିଏ ସିଦ୍ଧାନ୍ତକୁ ଯଦି ଫୋକସ୍ କରିପାରିବ ଅନ୍ୟ ବୈଷ୍ଣବମାନଙ୍କ ସହିତ କିଭଳି ଆମେ ବ୍ୟବହାର କରିବା, ଗୋଟିଏ ଫୋକସ୍ ଗୋଟିଏ ଜିନିଷ ଉପରେ ଫୋକସ୍ କର, ତୁମେ ବଞ୍ଚିପାରିବ ନା ଆଉ ବଞ୍ଚିପାରିବନି। ସବୁବେଳେ ଭୁଲ ଠିକ ବିଚାର କରିବ, ତୁମେ ଯୁଆଡେ ଯିବ କୋଉଠି ଚଳିପାରିବନି। ପରୀକ୍ଷା କର, ତୁମେ ଦେଖ ତୁ ଯେକୌଣସି ଜାଗାକୁ ଯାଅ, ଯେକୌଣସି ବୈଷ୍ଣବ ପାଖକୁ ଯିବ, ଦେଖିବ ଏଇ ଲୋକଟା ଏହା କରୁଛି, ଏ ଲୋକଟା ଏହା କରୁଛି। ଆରେ ସମସ୍ତଙ୍କର ସ୍ୱୀକୃତି ହିସାବରେ ତାଙ୍କର ଯିବାଟା ହେଇଛି, ତାଙ୍କ ସ୍ୱୀକୃତି ହିସାବରେ ସେ ସେବା କରିବେ, ଦୋଷ ଗୁଣ ଆସିବ। ତୁମେ ଯୁଆଡେ ଯିବ ତୁମେ ସେଭଳି ଟାଇପର ଲୋକ ପାଇବ। ଗୋଟିଏ ସିଦ୍ଧାନ୍ତରେ ତୁମେ ସ୍ଥିର ହେଇପାରିବ, ଗୋଟିଏ ଜିନିଷରେ। ସେ ଲେଖିଲେଣି ଚୈତନ୍ୟ ଭାଗବତରେ, ଆକାଶଟା ଅନନ୍ତ ଆକାଶ, ଆନନ୍ଦ ଆକାଶଟା କେତେ ଅନନ୍ତ, ପକ୍ଷୀ କେତେ ପକ୍ଷୀ କେତେ ଭେରାଇଟିର ପକ୍ଷୀ ଅଛନ୍ତି, ପକ୍ଷୀ ବି ଅନନ୍ତ। କିଏ କେତେ ବାଟ ଉଡି ପାରୁଛନ୍ତି, ଯାହାର ଯେତେ ଶକ୍ତି ସେ ଉଡି ପାରିଲା। ଆମର କହିବାରେ କଣ ଅଛି, ଏ ଯୋଉ ଆଗରୁ ଗୋଟେ ଘର ଛୋଟିଆ ଥିଲେ ଦେଖିଛ ନା, ଛୋଟ ଛୋଟ ଘର ଛୋଟିଆ, ସେଇଠୁ ଏଇଠୁ ଯିବେ କେତେ ବାଟ ଉଡିକି ଯିବେ, ସେ ଏଇଠୁ ଫଟୋ ଉଡିଯିବେ ସେଠି ବସି ପଡ଼େ, ସେଠୁ ଯିବେ ଏଠୁ ଯିବେ ଫଟୋ, ତାର ସେତିକି ଶକ୍ତି ସିଧା ଉଡିଲା। କୁଆ ଦେଖ କେତେ ବାଟ ଉଡୁଛି, କୋଇଲି କେତେ ବାଟ ଉଡୁଛି, ଚିଲ କେତେ ବାଟ ଉଡୁଛି, ସର୍ଗୁଣା କେତେ ବାଟ, ଆରେ ଯାର ଯେତେ ଶକ୍ତି ତାର ଉଡିଲା, ଆମର କଣ କଣ କ୍ଷତି ହେଉଛି। କିଏ କଣ କଲା, କିଏ କେତେ ବଡ ପ୍ରଚାରକ ହେଲା, କିଏ କେତେ ବଡ ମନ୍ଦିର କଲା, କିଏ କଣ ଭୁଲ କୁଲ୍ଟି କଲା। ଆରେ ଭାଇ ଆକାଶ ଅନନ୍ତ ପଡିଛି, ଅନନ୍ତ ଆକାଶ ଯେଛେ ପକ୍ଷୀ କଣ, ଯାହାର ଯେତେ ଦୂର ଶକ୍ତି ଉଡେ ତତକ୍ଷ, ଯାହାର ଯେତେ ଶକ୍ତି ତାର ଉଡି ପାରିଲା, ଆମର କଣ ଅସୁବିଧା। ଗରିବ ଲୋକଟା ସୁଖୀ ଏଇଥିପାଇଁ, ବୁଝିପାରୁଛୁ ଟି, ଗରିବ ଲୋକଟା ସୁଖୀ କୋଉଥିପାଇଁ, ତାଙ୍କ ଭାଗ୍ୟ ଦେଖୁନା, ସେ ଯିବେ ତିଆରି କରିକି ଆସିବେ କୋଉ ଘର, କୋଠା ଘର, ରହିବେ ଏପଟରେ, ପକେଇବେ ଟାଇଲ, ରହିବେ ମାଟି ଘରେ, ଦେଖିଲ କି ରଡ ବାନ୍ଧିକି ଛାତ ପକେଇଲା ବେଳେ ପଲିଥିନ ରହିଥିବେ, ସେ କେବେ ମନ ଦୁଃଖ କରନ୍ତିନି। କଣ କହନ୍ତି, ହଁ ଯାହା ଭାଗ୍ୟ ଭଗବାନ ଦେଇଛି ଆଉ, ତୁମେ ବୈଷ୍ଣବ ହେଇଛ କମ ସେ କମ ଭାଗ୍ୟଟା କଣ ହେଲା, ମାନ ତ ଭାଗ୍ୟଟାକୁ ଆଗେ ସ୍ୱୀକାର କର, ଯାହା ଭଗବାନଙ୍କ ଦ୍ୱାରା ମୋର ଯେମିତି ଭାଗ୍ୟ ମୋତେ ସେମିତି ଭକ୍ତି ମିଳିଛି, ସେଭଳିଆ ସ୍ଥାନ ମିଳିଛି, ସେଭଳି ଗୁରୁ ମିଳିଛି, ଯାହା ମିଳିଛି ଆମ କଣ କରିପାରିବି, ଭାଗ୍ୟଟା କଣ ହେଲା ମାନ ଟିକେ। ଆଉ ତୁମେ ଯଦି ଏଇଟାକୁ ନ ଜାଣିପାରିବ, ତମ ପରମାତ୍ମା ହୃଦୟ ଭିତରେ ଅଛନ୍ତି ନା, ସେ ତୁମକୁ କେବେ ସପୋର୍ଟ କରିବେନି, ଚତୁରାମୀକୁ ଭଲ ପାଇବେନି, କପଟତାକୁ ଭଲ ପାଇବେନି। ନିର୍ମଳ ହୃଦୟ ନିର୍ମଳ ନହେଲେ ଆମେ ଭଗବାନ ପାଇପାରିବେନି। ଭଗବାନ ବହୁତ ବଡ ମହାନ ପୁରୁଷ, କିନ୍ତୁ ସିଏ ବସ ଇଆନ୍ତି ଯାହାର ହୃଦୟ ନିର୍ମଳ, ସେ ଥରେ ଡାକିଥିଲେ ଭଗବାନ ଶୁଣିଯିବେ। ତ ଉପାୟ ଏଇ ଗୋଟେ ଗୋଟେ କଥା ପଏଣ୍ଟ କହିକୁ ଖସି ହେଇଥିଲି, ମନରେ ପଡ଼ିଲା, ପୁଣି ଭଗବାନ ମନରେ ପକେଇଦେଲେ। ତୁ ଉପାୟ କରିବା ପାଇଁ ଚେଷ୍ଟା କରନି, ମୁଁ କଣ କରିକି ପାଇଯିବି, ଯୋଉ କଣ ଏଇଟା ଗୋଟେ କହୁନଥିଲି ଠକ କଥା, ଠକଟା କଣ ଖାଲି ଚେଷ୍ଟା କରୁଛି କେମିତି କରିକି ପଇସାଟା ଡବଲ ତିନି ଡବଲ କରିପକେଇବି, ଖଟିବନି ସେ। ଯଦି ଭୁବନେଶ୍ୱର କଟକ ରହିନାହାନ୍ତି, ସେ କୋଉ ପ୍ରଡକ୍ଟ ବିଜନେସ୍ କରିଦେବେ, ଏଇଟା ହେଲା ଟାଉଟରୀ ପାଠ, ତାକୁ ନେଇ ବିକିଦେବି, ତାକୁ ହ୍ୟାଣ୍ଡ ଓଭର କରିଦେବି, ତାକୁ ତାକୁ 10,000 ଆଣିକି ତାକୁ 30,000, ସିଏ ଯୋଉ ବାଟ ପାଇଗଲେଣି, ସେ କେବେ ଖଟିବେନି। ଦେଖିବେ ଏ ଟାଉନ୍ରେ ଚାଲିଲେ ଆଉ ଗୋଟେ ଟାଉନ୍ ଯିବେ, ଏଠୁ ଯିବନି, ଏଇଟା ଟାଉଟରୀ ଧନ୍ଦା। ଆଉ ତୁମେ ସମୟ ଖର୍ଚ୍ଚ କରୁଛ, ସିଏ ଯାହା କରିବେ ସିଏ ଗୋଟେ ପାଇଗଲେଣି, ସରଳ ଉପାୟରେ କେମିତି ଅର୍ଥ ରୋଜଗାର କରିବା, ସେ କଷ୍ଟ କରିବେ, ସେ ଉପାୟଟା ଭକ୍ତି ଯୋଗରେ ନାହିଁ। ତୁମେ କୌଣସି ବସ୍ତୁ ପ୍ରାପ୍ତ ହେବା ପାଇଁ ଆଗେ ଭଗବାନଙ୍କୁ ପାଇବା ପାଇଁ ତୁମେ ହୃଦୟଟାକୁ ନିର୍ମଳ କର, ଉପାୟଟା ଭଗବାନ ଦେଇଦେବେ। ତୁମେ କେବେ ଚେଷ୍ଟା କରୁଛ, ମୁଁ କୋଉ କେମିତି ଭଗବାନଙ୍କୁ ପାଇବି, କେମିତି କଣ ହବ, ତୁମେ ଭଗବାନ ପାଇବା ପାଇଁ ଆଗେ ଲାଳସାଟା କର। ଧ୍ରୁବ ମହାରାଜ କଣ କଲେ, ଧ୍ରୁବ ମହାରାଜ କଣ କଲେ ମତେ କୁହନ, ସେ ମନ୍ତ୍ର ଜାଣିଥିଲେ ନା, ଗୁରୁ ଜାଣିଥିଲେ ନା, ଭଗବାନ କୋଉଠି ଅଛନ୍ତି ଜାଣିଥିଲେ ନା, କଣ କେମିତି ଜାଣିଥିଲେ, ହୃଦୟଟା ନିର୍ମଳ ଥିଲା। ଛୋଟ ବାଳକ ନା, ଭଗବାନଙ୍କୁ ଯିବି ପଚାରିବି, ଭଗବାନ ପାଖରୁ ବର ଆଣେ, ବାସ ଉପାୟ କଥାଟା କାହିଁକି ଚିନ୍ତା କରୁଛ, ଉଦ୍ଦେଶ୍ୟଟାକୁ ଆଗେ ଠିକ କର, କାହାକୁ ଦୋଷ ଦିଅନି। ସଂସାର ଯିଏ ଅତ୍ୟନ୍ତ ବୁଦ୍ଧିମାନ ଚତୁର ଆଉ ପ୍ରକୃତରେ ମହାତ୍ମାଙ୍କର ସଙ୍ଗ କରିଛି, ସେ ଯଦି ଏକାନ୍ତ ସ୍ଥାନରେ ବସିବ ବା ନିର୍ମଳ ତା ହୃଦୟ ହବ, ସେ ବୁଝିପାରିବ ଦୋଷ ସଂସାର କାହାର ନାହିଁ, ଦୋଷ ହଉଛି ମୋର, ଆଉ ମୋ ହୃଦୟ ଭିତରେ ପରମାତ୍ମା ମୋତେ ଆଲିଙ୍ଗନ କରି ରହିଛନ୍ତି। ଭଗବାନ ଏଠି କହୁଛନ୍ତି ତୁମେ ଘରକୁ ପଳେଇଲେ କଣ ଅସୁବିଧା ହବ, ଯଜ୍ଞପତି ମାନଙ୍କୁ କହୁଛନ୍ତି ତୁମେ ସବୁ ପତିପତି ଛାଡିକି ଆସୁଛ, ତୁମେ ଭାବୁଛ ଘରକୁ ଗଲେ ତୁମେ ଟିକେ ଭଲ ପାଇବେନି, ଆରେ ଆରେ କେହି ତୁମର କିଛି କରିପାରିବେନି, ମୁଁ ପା ସମସ୍ତଙ୍କ ହୃଦୟ ଭିତରେ ଅଛି, ମୁଁ ଗୋଟେ ଜୀବକୁ ଆଲିଙ୍ଗନ କରି ରହିଛି, ସେ ଆମର ମନୋଭାବ ସବୁ ଜାଣୁଛନ୍ତି, ସେଥିପାଇଁ ସେ କହୁଛନ୍ତି ତୁମେ ପଳା, ତୁମ ସ୍ୱାମୀମାନେ ହେଣେ ଯଜ୍ଞରେ ବସିଥିବେ, ତୁମେ ନଗଲେ ଯଜ୍ଞ ପୂର୍ଣ୍ଣ ହବନି। ଭଗବାନ ପରମାତ୍ମା ରୂପରେ ହୃଦୟ ରହିଛନ୍ତି, ଏଇଟାକୁ ସବୁବେଳେ ଗୋଟେ ଭକ୍ତ ମନ ରଖିବାକୁ ପଡିବ, କୃଷ୍ଣ ମୋ ହୃଦୟ ଭିତରେ ଅଛନ୍ତି। ଆମେ ତ ପରମାତ୍ମା କହିଲେ ଆମକୁ ଭଲ ଲାଗେ ନା, ପରମାତ୍ମା ପରମାତ୍ମା କଣ ଗୋଟେ ଯୋଗୀ ଭଳିଆ, କୃଷ୍ଣ ମୋ ହୃଦୟ ଭିତରେ ଅଛନ୍ତି, ମୁଁ କଣ କରୁଛି, ମୁଁ କେମିତି ନାମ କରୁଛି, କେମିତି ସେବା କରୁଛି, କଣ ମୋର ଭାବନା, ସେ ସବୁ ଜାଣୁଛନ୍ତି। ଯାହା ଆମର ଭକ୍ତିର ଅଗ୍ରଗତି ହେଉନି, ଯାହା ଦୋଷ ତ୍ରୁଟି ରହୁଛି, ସେଇଟା ହେଉଛି ମୋର,
ସେଟା ମୋର ପ୍ରଶ୍ନ, ଭଗବାନ ଆମ ହୃଦୟ ଭିତରେ ଅଛନ୍ତି। ଆଉ ଯଦି ଆମେ ନିଜକୁ ନିଜେ ପଚାରିବା ପ୍ରକୃତରେ ମୁଁ କଣ ଗୋଟେ ଭକ୍ତ ହେଇ କଣ ଭକ୍ତର କାର୍ଯ୍ୟ କରୁଛି, ଜଣେ ଭକ୍ତ ମୁଁ କଣ ସୁଦାମା ଭଳି ସୁଦାମା ଯାହା କରୁଥିଲେ, ଧ୍ରୁବ ଯାହା କରୁଥିଲେ, ପ୍ରହ୍ଲାଦ ଯାହା କରୁଥିଲେ, ମୁଁ କେଉଁ କାର୍ଯ୍ୟଟା କରୁଛି, ମୁଁ କଣ ସେଭଳି ଭଗବାନ ପାଖରେ ସମର୍ପଣ ହେଇଛି, ମୁଁ କଣ ଭଗବାନଙ୍କୁ ସେଭଳି ସେବା କରୁଛି। ଆମ ହୃଦୟ ଭିତରେ ଆମକୁ ନିଜକୁ ନିଜେ ପଚାରିବା ଦରକାର। ବାହାର କଥାର କଣ ଅଛି, ବାହ୍ୟ ଜିନିଷ ଛାଡ଼ିଦିଅ, କିଏ କଣ କହୁଛି ଆମକୁ ସମ୍ମାନ କରୁଛି ମାନ କରୁଛି, ସେ ବହୁତ ବଡ ବଡ କଥା ଆମ ଉପରେ କହିବେ। ହଁ ସିଏ ବହୁତ ଭଲ ଲୋକ, ସିଏ ବହୁତ ବଡ ଭକ୍ତ, ସିଏ ହଜାର ଲୋକ ହଜାର କଥା କହିବେ। ସେ ଆମକୁ ପ୍ରଶଂସା କରନ୍ତୁ ବା ନିନ୍ଦା କରନ୍ତୁ, ତା ସହିତ ଆମର କିଛି ସମ୍ପର୍କ ନାହିଁ। ସେଟା ବାହାର ରଖ, ପ୍ରଶଂସାକୁ ନିନ୍ଦାକୁ ବାହାର ରଖ, ଆଗେ ନିଜ ହୃଦୟଟାକୁ ଶୁଦ୍ଧ କର, ଉଦ୍ଦେଶ୍ୟଟାକୁ ନିର୍ମଳ କର। ଉଦ୍ଦେଶ୍ୟ ନିର୍ମଳ ନ ହେଲା ପର୍ଯ୍ୟନ୍ତ କୃଷ୍ଣ ତୁମର ତୁମକୁ କିଛି ଉପାୟ ଆସିକି ମିଳିବନି, ତୁ ଯୁଆଡ଼େ ଯାଉଥିବ ଝୁଣ୍ଟି ହଉଥିବ। ତସ୍ମାତ୍ ଏବ ଦେବ ଯଜନମ ଯଜ୍ଞ ବାଟମ ଜାତ ନନୁ ତଦପି ସାକ୍ଷାତ ମୃତମ ପରମାତ୍ମନମ ତ୍ୱ ହିତ୍ୱମ କଥମ ଗୃହ ଜାମସ୍ତତ୍ରାହ। ଆପଣ ଆପଣ ହଉଛନ୍ତି ସ୍ୱୟଂ ପରମାତ୍ମା, ଆପଣଙ୍କୁ ଛାଡ଼ି ଗୋଟେ ଘରକୁ କଣ ଯିବ, କିଏ କହୁଛନ୍ତି ଯଜ୍ଞପତି ଆପଣଙ୍କୁ ଛାଡ଼ି ଘରକୁ କଣ ଯିବ। ପାରୈଷ୍ୟନ୍ତି ଯୁଷ୍ମା ବି ସହେବ ସମାପୟନ୍ତି ସତ୍ରାଦି କର୍ମାଣି ବେଦ ରୂପେଣ ମୟବ ଉକ୍ତମ ଇତି ମତ କାର୍ଯ୍ୟାନୁରୋଧନ ଜାତ। ତୁମର ପତିମାନେ ସେଣେ ଯଜ୍ଞରେ ବସିଥିବେ, ତୁମେ ନଗଲେ ଯଜ୍ଞ କଣ ସମାପନ ହବ, ଯଜ୍ଞ ସମାପନ ହେଇପାରିବ, ତୁମକୁ ଯିବାକୁ ପଡିବ। କହିଲେ ଆମେ କେମିତି ଆପଣଙ୍କୁ ସାକ୍ଷାତକୁ ଛାଡିକି ମୁଁ କେମିତି ଆମେ ଯିବୁ ଯଜ୍ଞ କାର୍ଯ୍ୟ କରିବା ପାଇଁ, ଆମର ତ ଯଜ୍ଞ କାର୍ଯ୍ୟରେ ଆସକ୍ତି ନାହିଁ, ଆମର ତ ଆସକ୍ତି ଆପଣଙ୍କ ଚରଣ କମଳରେ ଅଛି। ଭଗବାନ କହିଲେ ନା, ମୁଁ ବେଦର ଉପରେ ମୁଁ ମଧ୍ୟ ରହିଛି, ମୋ ଅନୁରୋଧରେ ତୁମେ ଯାଅ। ଭଗବାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କୁ ଫେରେଇବା ନୁହେଁ, ମୁଖ୍ୟ ଉଦ୍ଦେଶ୍ୟ ଥିଲା କେମିତି ମାନେ ଯାଇ ବିରହ ରସକୁ ଆସ୍ୱାଦନ କରନ୍ତୁ। ତୁମେ ଯାଅ, ଭଗବାନ କହୁଛନ୍ତି ମୋଇ କାର୍ଯ୍ୟ ଅନୁରୋଧ, ମୋର ଅନୁରୋଧରେ ମୁଁ ତୁମକୁ ଅନୁରୋଧ କରୁଛି, ସେଟା ମୋର କାର୍ଯ୍ୟ। ଭଗବାନ କେତେ ଶିଷ୍ଟ, ଭଗବାନ କେତେ ସୁନ୍ଦର କଥା କହୁଛନ୍ତି, ମୋ କାର୍ଯ୍ୟ ମୋ ଅନୁରୋଧରେ ତୁମେ ଯାଅ ସେଠି। ସତ୍ରାଦି କର୍ମାଣି ବେଦ ରୂପେଣ ମୟବ ଉକ୍ତମ ଇତି ମତ କାର୍ଯ୍ୟ ଅନୁରୋଧନ ଜାତ ତତ୍ରେ ସ୍ଫୁରନ୍ତ ମୃତ ମାମ ଦକ୍ଷତି ଇତି ଭାବ। କହିଲେ ଆମେ ସେଠି ଗଲେ ଆପଣଙ୍କୁ ତ ଏଠି ଦେଖୁଛୁ, ଯଜ୍ଞରେ କଣ ଆପଣ ଦେଖିପାରିବୁ? ଭାଇ କହିଲେ ନା, ମୁଁ ବେଦ ରୂପ ରହିଛି ନା, ତୁମେ ଯାଅ ସେଠିକି, ମୋ କୃପାରୁ ତୁମେ ସେ ଯଜ୍ଞରେ ବି ମତେ ଦେଖିପାରିବ, ମୋର ଉପଲବ୍ଧି କରିପାରିବ। ଭଗବାନ ଏଇଭଳି କହୁଛନ୍ତି। ପ୍ରଭୁଙ୍କର ସ୍ୱଭାବ କେମିତି, ଜଣେ ଭକ୍ତ ଜୀବନରେ ଯେଉଁ ଯେଉଁ ସ୍ଥିତି ଦେଇକି ଆସେ, ସେ ସେ ସ୍ଥିତିର ବା ସେ ସେ ଅବସ୍ଥାର କାରଣ ବୋଲି ନିଜକୁ ଭାବିବା ଉଚିତ ନା, ମୁଁ ଏଇଟା କରିଦେଇକି ଏଇଟା ପାଇଯାଇଛି, ମୁଁ ଏଇ ଜିନିଷଟା କରିକି ଏଇଟା ପାଇଛି, ମୁଁ ଏମିତି ପରିଶ୍ରମ କରିଛି, ମୁଁ ଏଇ ଜିନିଷଟା ପାଇଛି, କେବେ ଏଇଟା ଭାବିବା ଉଚିତ ନା। ଯଦି ସେ ପ୍ରକୃତରେ ଭଗବାନଙ୍କର ଭକ୍ତ, ଯଦି ଭଗବାନଙ୍କ ଉପରେ ସେ ପୂର୍ଣ୍ଣ ନିର୍ଭର କରୁଛି ଆଉ ଭଗବାନଙ୍କ ଉପରେ ତାର ବିଶ୍ୱାସ ରହିଛି, ଯେଉଁ ଯେଉଁ ସ୍ତର ଦେଇକି ସେ ଆସୁଛି, ସେ ସେ ସ୍ତରରେ ଯୋଜନାଟା କାହାର ରହିଛି, ଭଗବାନଙ୍କର କି ଯୋଜନା ରହିଛି, ତାକୁ ସେ ସ୍ତର ଆଣିକି ସେଠି ପହଞ୍ଚେଇବେ। ଯେହେତୁ ସେ ବିନୀତ, ସେ ଭଗବାନଙ୍କର ଆଦେଶକୁ ପାଳନ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛି, ଯଜ୍ଞ ପତ୍ନୀ ମାନେ ଭଗବାନ ବୁଝେଇ ଦଉଛନ୍ତି, ଯାଅ ଯଜ୍ଞ କର୍ମଙ୍କୁ ଗଲେ ବି ତୁମେ ମତେ ସେଠି ସାକ୍ଷାତ ଦର୍ଶନ କରିବା ପାଇଁ, ମୋର କାର୍ଯ୍ୟ ମୁଁ ବେଦ ରୂପରେ ଅଛି, ପ୍ୟାଚେଜ ମାନଙ୍କ ସୁଟିକା ଆଉ ପରମାତ୍ମା ରୂପରେ ମୁଁ ଯେତେବେଳେ ତୁମକୁ ଆଲିଙ୍ଗନ କରିକି ରହିଛି, ତୁମେ ଯେଉଁଠି ଗଲେ ବି ଅସୁବିଧା କଣ, ତୁମର ମନୋଭାବ ତ ମୁଁ ଜାଣିସାରିଲି ନା, ମୁଁ ଫଳ ଦେବି, ମୁଁ ଫଳ ଦେବି, ଅସୁବିଧା କଣ ଅଛି, ତୁମେ ଯାଅ। ଶ୍ରୀ ପତ୍ନୀ ଉଚୁହୁ ମୈବମ୍ ବିଭୁଅର୍ହତି ଭବାନ୍ ଗଦିତୋନୁଶଂସ ସତ୍ୟମ୍ କୁରୁସ୍ୱ ନିଗମମ୍ ତବ ପାଦ ମୂଳମ୍ ପ୍ରାପ୍ତା ବୟମ୍ ତୁଳସୀ ଦାମ ପଦାବ ସୃଷ୍ଟମ୍ କୈସେ ନିବଡ୍ଡୁ ମତି ଲଙ୍ଘ୍ୟ ସମସ୍ତ ବନ୍ଧୁନ୍। ବିପ୍ର ପ୍ରତିଗଣ ପତ୍ନୀଗଣ କହିବାକୁ ଲାଗିଲେ, ହେ ବିଭୁ ଆପଣ ଏଭଳି ନିଷ୍ଠୁର ବାକ୍ୟ କୁହନ୍ତୁ ନାହିଁ, ସମ୍ପ୍ରତି ଯେ ପରମାତ୍ମାଙ୍କୁ ପ୍ରାପ୍ତ ହୁଏ ସେ ଆଉ ସଂସାରକୁ ପ୍ରତ୍ୟାବୃତ ହୁଏ ପ୍ରତ୍ୟାବର୍ତ୍ତନ କରେ ନା, ଏ ସକଳ ବେଦବାକ୍ୟରେ ଏବଂ ଆମର ଭକ୍ତ କେବେ ବିନଷ୍ଟ ହୁଏ ନା ଇତ୍ୟାଦି ସିଓ ପ୍ରତିଜ୍ଞା ବାକ୍ୟ ପାଳନ କରନ୍ତୁ। ଆମେମାନେ ପତିପୁତ୍ରାଦି ସମସ୍ତ ବାନ୍ଧବଗଣଙ୍କୁ ଅତିକ୍ରମ ପୂର୍ବକ ଆପଣଙ୍କ ପାଦପଦ୍ମରେ ଅବଜ୍ଞା ଭରେ ପ୍ରଦତ୍ତ ତୁଳସୀ ମାଳାଟି ମସ୍ତକେ ଧାରଣ କରିବା ନିମିତ୍ତ ପଦ ତଳେ ଉପସ୍ଥିତ ହୋଇଛି। ବଡ ବିନୀତ ଭାବରେ କହୁଛନ୍ତି, ଯେମିତି ଗୋପୀମାନେ ପ୍ରଥମେ କହିଥିଲେ, ତାଙ୍କର କେବେ ଆଶା ଏମିତି ନଥିଲା ଯେ ସବୁ ଛାଡ଼ିକି ଆସିଲା ପରେ ଭଗବାନ ତାଙ୍କୁ କଣ କହିବେ, ତୁମେ ପଳେଇ ଯା, ଫେରି ଯା, ସେଥିପାଇଁ ଭଗବାନ କହିଥିଲେ ଆପଣ ଏଭଳି ନୃଶଂସ କଥା କହିବା ଉଚିତ ନାହିଁ। ସେ କେବେ ଚାହୁଁନଥିଲେ ସଂସାର ସଂସାରରେ ଯେ ଭଗବାନଙ୍କର ଟିକେ କୃପା ପାଇଛି ସେ ବୁଝିପାରେ ସଂସାରଟା କେତେ ଖୁସି କରିବା। ଗୋଟେ ଲୋକ ଗୋଟେ ଗୋଟେ ଜୀବଟାକୁ ତୁମେ କେତେ ଖଟିବ କେତେ କଣ କରିବ ସେ ଗୋଟେ ଜୀବଟା ତୁମ ହୃଦୟଟା ବୁଝିପାରୁ। ଏଇଟା ମଣିଷ ଗୁଡା ପଥର ଠାରୁ ବିହୀନ, ଏମାନେ ସହିତ ସମ୍ପର୍କ କି କଣ ଲାଭ। କୁକୁରଟାକୁ ସେ ବିଦେଶୀ ଗୋଟେ ଲୋକ ଗୁଡା ବେଶୀ କୁକୁର ରଖନ୍ତି ବିରାଡ଼ି ରଖନ୍ତି ସେ ଗୋଟେ କୋଉଠି ଗୋଟେ ସେ ହଲାଣ୍ଡରେ ଥାଉ ସେଠି ସେ ଗୋଟେ ଭକ୍ତଟା ସେ ପରେ ନୂଆ ନୂଆ ଭକ୍ତ ହେଲା ସେ ଗୋଟେ ଯୁଆଡେ ଯିବ ସେ ଚଢେଇ ଦିଟା ରଖିଛି ତା ଚଢେଇ କିଣିଲେ ବି ପଇସା ଦେବାକୁ ପଡିବ ଲାଇସେନ୍ସ ଷ୍ଟୋର ରୁମ୍ରେ ଆଣିବ ନା ଯାହା ଆଣିବୁ ଟ୍ୟାକ୍ସ ଦେଇକି ଆଣିବୁ। ସେଥିରେ ଶୁଆ ରଖିଛି ତ ରଖିଛି ମୁଁ କହିଲି ତା ବାନ୍ଧି କାହିଁ ରଖୁ ତା ଘରେ ପ୍ରୋଗ୍ରାମ କରିଥିଲା ମୁଁ ଏଇଟା ଏଇଟା କାହିଁ ରଖିଛି ଏଇଟାକୁ ପୁଣି ପ୍ୟାରିସ ଆସିଥିଲା ବୁଲିବା ପାଇଁ ସେ ଚଢେଇଟାକୁ ଧରିକି ଆସିଛି ହେଲା ଆଜ୍ଞା ଆଉ କୁଆଡେ ଛାଡ଼ିକି ଯିବି ନା ଗାଡ଼ିରେ ଯାଉଛି ଯୁଆଡେ ଯାଉଛି ତାକୁ ତାକୁ ଧରିକି ଆସିଛି ମୁଁ ତାକୁ ଛାଡ଼ିଦେଉ ନା କହିଲେ ଇଏ ଛାଡ଼ିଲେ କୁଆଡେ ଯାଇପାରିବ ନା ଛୁଆଟବେଳେ ତାର ତା ଭିତରେ ରହିଛି ଆଉ ସେ ଆରତୀ କରୁଛି ତାକୁ ମୁଁ ଖାଇବାକୁ ଦଉଛି ପ୍ରସାଦ ଦଉଛି ଦେଖ ସେ ଲୋକର ପ୍ରତି କେତେ ଆସକ୍ତି ଆସିଛି ସେ ଗୋଟେ ଜୀବ ପ୍ରତି ତା ସ୍ନେହ ଦେଖ ନା କୁକୁରଟା ତୁମେ ଦେଖିଦେବ ସେ ତାର ନାଚ ପିଟିବ ମାଲିକ ଆସିଲା ବୋଲି ମଣିଷ ଏମିତିକା ନିଷ୍ଠୁର ହୃଦୟ ତୁମେ ତାକୁ ସାହାଯ୍ୟ କର ସବୁ କିଛି କର ସହାନୁଭୂତି କର ଗୋଟେ ମୁହୂର୍ତ୍ତରେ ତମ ମୁହଁ ମୋଡ଼ିଦେବ ଏଇଭଳିଆ ସଂସାରରେ ଯେ ରହିକି ତାର ଉପଲବ୍ଧି ଗୋଟେ ଆସୁନି ସଂସାରଟା କଣ ଗୋଟେ ଲୋକକୁ ତୁମେ ସାହାଯ୍ୟ କରିବା ପାଇଁ ଚାହିଁବ ସେ ପଟକିନ ବଦଳିଯିବ ଅତ୍ୟନ୍ତ ଘୃଣ୍ୟ ଏ ସଂସାର ଭୟଙ୍କର ସଂସାର ଯେକୌଣସି ମୁହୂର୍ତ୍ତରେ ଗୋଟେ ବ୍ୟକ୍ତି ତୁମର ଅନ୍ତରକୁ ନ ବୁଝିକି ତୁମ ମୁହଁ ଉପରେ ଉକାର କରିଦେବ ଏତେ ନିଷ୍ଠୁର ଏ ଜଗତ କେଉଁ କେଉଁ ଭଦ୍ର ଲୋକ ଏଠି ରହିବା ପାଇଁ ଇଚ୍ଛା କରିବ ଯେଉଁମାନଙ୍କର କଣ କାମନା ଯେଉଁମାନେ ଅଛି କିଛି ପ୍ରଚୁର ସେମାନେ କେବଳ ଜଗତ ରହିବେ ନା ଜଗତର କଣ ଗୋଟେ ଅଛି କାହାକୁ ତୁମେ ଭଲ ବୋଲି କହିବ ଦେଖିବା କାହାକୁ ଭଲ ବୋଲି ଗୋଟେ ନିର୍ମଳ ମନରେ ତୁମେ କାହାକୁ ଭଲ ବୋଲି କହିପାରିବନି ଯାହାକୁ ଆଜି ଭଲ କହୁଥିବ କାଲି ଦେଖିଲୁ ସେ ଲୋକ ଡର ଲାଗୁଛି କାହାକୁ ତୁମେ ଭଲ ବୋଲି କହିବ କାହାକୁ କିଛି କହିପାରିବନି ଏ ଜଗତର ଏତେ ଭୟଙ୍କର ଜଗତ ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତିର ସ୍ୱଭାବ ବଦଳିଯିବ ଆଜି ଜଗତର ତିନି ଗୁଣର ପ୍ରଭାବ ବି ରହିଛି ସେ ଆଜି ସତ ଗୁଣ ରହିଛି ଭଲ ବୋଲି ତାକୁ କହୁଛ କାଲି ରଜତମ ଗୁଣ ଆସିବ ସେ କଣ ବି କରିଦେବ ହିସାବ ନାହିଁ। ଏତେ ବଡ ଭୟଙ୍କର ଜଗତରେ ଯଦି ଜଣେ ଭଗବାନଙ୍କୁ ଭଜନ କରୁନି କିମ୍ବା ଭଗବାନଙ୍କୁ ଭଜନ କରୁ କରୁ ସେ ସଂସାରକୁ ଯିବା ପାଇଁ ଚାହୁଁଛି ସେଥିପାଇଁ ଯଜ୍ଞପତ୍ନୀ ମାନେ କହୁଛନ୍ତି ନୃଶଂସ। ଆପଣ କେମିତି ନୃଶଂସ ବାକ୍ୟ କହୁଛନ୍ତି ଆମେ ଫେରିଯିବୁ କେଉଁଠି କି ସଂସାରକୁ ନାହିଁ ଆମେ ଜୀବନ ସବୁ ଛାଡ଼ିକି ଆସିଛୁ ବହୁ ଜନ୍ମରେ ପିତା ମାତା ସବୁ ଥିଲେ ତୁମେ କାହିଁ ଚିନ୍ତା କରୁଛ ତୁମେ କିଛି କରିପାରିବ ତୁମେ ଯଦି ତୁମ ପିତା ମାତା ସମସ୍ତଙ୍କର ସବୁ କିଛି କରିଦେଇ ପାରିବ ତାହେଲେ ତୁମେ ତ ଭଗବାନ ହେଲା ତୁମର କର୍ମଫଳ ଦୂର କରିପାରିବ। ଆଉ ଯଦି ତୁମର ସାହାଯ୍ୟ କରିବାର ଅଛି ତ୍ୟାଗାଶ୍ରମ ନେବାର ଆବଶ୍ୟକ ନାହିଁ ତ୍ୟାଗ ବସ୍ତ୍ର ନିଅନି ତ୍ୟାଗାଶ୍ରମ ରୁହନି ପିତା ମାତାଙ୍କର ସେବାକର କିଛି ନହେଲେ ପୁଣ୍ୟ ପାଇବ କିଛି କ୍ଷତି ନାହିଁ ସେଥିରେ ଭଗବାନ ଯଦି ଭଜନ କରୁଛ ତାହେଲେ ଭଗବାନଙ୍କର ଭଜନ କର ଯଦି ପିତା ମାତାର ସେବା କରୁଛ ପିତା ମାତାର ସେବା କର ଯାହା କରୁଛ ଗୋଟେ କର ସବୁବେଳେ ଚାହୁଁନି ସବୁ କିଛିକୁ ଆମେ ଗୋଟିଏ ମନ ଦ୍ୱାରା ଆମେ ହ୍ୟାଣ୍ଡେଲ କରିଦବା ମନଟା ଗୋଟିଏ ମନଟା ଦଶଟା ନୁହେଁ ନା ଗୋଟିଏ ମନ ଦ୍ୱାରା ଦଶଟା ଜିନିଷ ହ୍ୟାଣ୍ଡେଲ କରିପାରିବନି ଦଶଟା କାର୍ଯ୍ୟ କରିପାରିବ ଗୋଟିଏ ବ୍ୟକ୍ତି ପାଇଁ ଦଶଟା କାର୍ଯ୍ୟ କରିପାରିବ ଭଗବାନ ପାଇଁ ସେ ମନଟା ଶହେ ଶହ ମନ ହିଁ କାର୍ଯ୍ୟ କରେ ସଂସାର ପାଇଁ ନୁହେଁ ଭଗବାନ ପାଇଁ ତୁମେ କରିବା ପାଇଁ ଚାହିଁବ ଗୋଟିଏ ମନ ତୁମକୁ ଲକ୍ଷ ଲକ୍ଷ ମନର ବୁଦ୍ଧି ଦବ ସଂସାର ପାଇଁ ତୁମେ ଯେତେବେଳେ କରିବ ସେ ମନ ତୁମକୁ ସବୁବେଳେ ପୀଡ଼ା ଦବ କଷ୍ଟ ଦବ ଏଟା ଯଦି ଗୋଟେ ଭକ୍ତ ନ ବୁଝିବ ତାର ଦୁର୍ଭାଗ୍ୟ ସଂସାରକୁ କେତେବେଳେ ଚାହିଁବା ଉଚିତ ନାହିଁ। ଯଦି ଆମେ ପ୍ରକୃତରେ ଭକ୍ତି ତତ୍ତ୍ୱ ଜାଣିଛେ ଆଉ ଯେଉଁମାନେ ସଂସାର ସ୍ଥିତିରେ ରହିଛନ୍ତି ସେ ରହିଛନ୍ତି କାହିଁକି ଆମେ ନା ବହୁ ଜନ୍ମ ପରେ ଭଗବାନ ଗୋଟେ ସୁଯୋଗ ଦେଇଛନ୍ତି ଏ ଦେହ ସମ୍ବନ୍ଧରେ କାଟିବା ପାଇଁ ମୃତ୍ୟୁ ପୂର୍ବରୁ ଆମର କାହାର ସ୍ମରଣ ନ ଆସୁ ଗୋଟେ ଭକ୍ତ ଏଟା ପ୍ରସ୍ତୁତ ହେବା ଦରକାର କିଏ ସଂସାର ଭିତରେ ରହୁ କିଏ ସଂସାର ଭିତରେ ନ ରହୁ ଜଣେ ଗୃହସ୍ଥ ହଉ ବା ବ୍ରହ୍ମଚାରୀ ହଉ ତାକୁ ସବୁବେଳେ ଚିନ୍ତା କରିବାକୁ ପଡେ ମୋର ମୃତ୍ୟୁ ପୂର୍ବରୁ କାହାର ଚିନ୍ତା ନ ଆସୁ ମୃତ୍ୟୁ ପୂର୍ବରୁ ଏଇ ଯୋଉ ଆମେ ଏତେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ ଭଗବାନଙ୍କ ସେବା କରୁଛେ କେଉଁଥିପାଇଁ ଆମେ କେଉଁଥିପାଇଁ ଏତେ କିଛି କରୁଛେ ଆମେ ଭଗବାନ ପାଖକୁ ଯିବା ନା ଅନ୍ତକାଳରେ କାହାର ଭଗବାନଙ୍କ ସ୍ମରଣ ଆସିବ ଯଦି ଭଗବାନଙ୍କ ସ୍ମରଣ ନ ଆସିଲା ଆମେ ବହୁତ କିଛି ପୁଣି ଏତେ କିଛି କଲା ପରେ ସେ ଗୃହସ୍ଥ ହଉ କି ବ୍ରହ୍ମଚାରୀ ହଉ ସବୁବେଳେ ଚିନ୍ତା କରିବା ଦରକାର ମୋ ମନଟା କାହା ବିଷୟରେ ଚିନ୍ତା କରୁଛି କାହାକୁ ସ୍ମରଣ କରୁଛି ଯଦି ଗୋଟେ ଚିନ୍ତାର ଥଟ୍ସ ରହିଲା ଯାହାକୁ ଆମେ ସ୍ମରଣ କରିବା ଯଦି ଗୋଟେ କିଏ ବି ଆମର ଭଲ ଜିନିଷଟା ହଉ ଭଲ ଲୋକଟେ ହଉ ଖରାପ ଲୋକଟେ ହଉ କାହାକୁ ବି ଚିନ୍ତା କରିବା ତାହେଲେ ସେଭଳିଆ ସ୍ୱର ପାଇବେ କି ନାହିଁ? ସଂସାରକୁ ଫେରିବା ପାଇଁ ସେଥିପାଇଁ ସେମାନେ ଭୟ କରୁଥିଲେ, ଆମେ ଆମେ କେବେ ସଂସାରକୁ ଫେରିବା ପାଇଁ ଚାହୁଁନୁ। ସ୍ୱଭାବ ବି ଜାଣିଦେଲେ, ତାଙ୍କ ତାଙ୍କ ପତିମାନଙ୍କର ସ୍ୱଭାବ ଅଲଗା, ସେମାନେ ହେଲେ କର୍ମକାଣ୍ଡୀ ବ୍ରାହ୍ମଣ, ଏମାନେ ହେଲେ ଭଗବାନଙ୍କର କୃଷ୍ଣଙ୍କର ଭକ୍ତ। ଇଏ କହିଲେ ସେଠି ଯାଇକି ପୁଣି କାହିଁ ଗୋଟେ ବିରୋଧ ଆସେ ରହି, ଭଗବାନ କହିଲେ ନାଇଁ ନାଇଁ ତୁମକୁ ଯିବାକୁ ପଡିବ, ତ ଯାଅ। ଚକ୍ରପତି କହୁଛନ୍ତି, ରାସାରମ୍ଭେ ମହାପ୍ରେମବତ୍ୟା ଗୋପ ଇବ ଆହୁ। ରାସ ଆରମ୍ଭରେ ପ୍ରେମବତୀ ଗୋପୀମାନେ ଯେମିତି କୃଷ୍ଣଙ୍କୁ ନୃଶଂସ ବୋଲି କହିଥିଲେ, ଇଏ ସେମିତି କହିଲେ, ନୃଶଂସ ପୁରୁଷମ ନିଗମମ ନଶ ପୁନର୍ବର୍ତ୍ତତି ଇତି ବେଦବାକ୍ୟମ। ବେଦ କହିଛନ୍ତି ଯେ ଭଗବାନଙ୍କ ଚରଣ କମଳକୁ ଯାଆନ୍ତି ସେ ଆଉ ସଂସାରକୁ କେବେ ଫେରନ୍ତି ନା। ଯଜ୍ଞପତି ମାନେ ସେ କଥା କହୁଛନ୍ତି, ଆମେ ଆମ ସ୍ୱାମୀଙ୍କ କତିରୁ ବେଦ ବି କିଛି ଶୁଣିଛୁ, ଭଗବାନଙ୍କ ଚରଣ କମଳକୁ ଗଲା ପରେ ଫେରିବ କେମିତି, ଭଗବାନ ପାଖକୁ ଆସିଲା ପରେ ଫେରିବ କେମିତି। ବହୁତ ବାନ୍ତାସୀ ଜୀବନ ବୋଲି କୁହାଯାଏ। ବାନ୍ତାସୀ କଣ? ନିଜ ଯୋଉ ନିଜେ ବାନ୍ତି କରିବ, ନିଜେ ଖାଇବ, ନିଜ ମୁହଁରେ ସବୁ ବାନ୍ତାସୀ ସ୍ୱପ୍ନ ଅଛି, ଯେ ତ୍ୟାଗ ଆଶ୍ରମ ଗ୍ରହଣ କରି ସନ୍ନ୍ୟାସ ଆଶ୍ରମ ଗ୍ରହଣ କରି ପୁଣି ସଂସାରକୁ ଭୋଗ କଲା, ସେ ଗୋଟେ ବାନ୍ତାସୀ ହେଇଗଲା। ସେ ସଂସାରକୁ ଛାଡ଼ିଥିଲା, ପୁଣି ସେ ସଂସାରକୁ ଦେଖିଲା, କୁକୁର ବିରାଡ଼ି ବାନ୍ତି କରିବେ, ସେଟା ଖାଇବେ। ଅତି ନିଚ ପ୍ରାଣୀମାନେ ଏ କାର୍ଯ୍ୟ କର, ଭକ୍ତଟା କରିବନି, ସଂସାରଟା ଏଭଳିଆ ବହୁତ ଦୁଃଖାଳୟ। ଭଗବାନ ଭଗବାନ ଗୋଟେ ଗୋଟିଏ ଶବ୍ଦରେ ବୁଝେଇଦେଲେ ଆଉ ତାକୁ ଜଣେ ବୁଝିପାରୁନି, ଭଗବାନ ଦୁଃଖାଳୟ କହିଦେଲେ। ସୃଷ୍ଟି କିଏ କରିଛି? ଆରେ ଦୁଇଟା କଥା ଏକା ସାଙ୍ଗରେ ଗୀତାରେ କହିଲେ, ଅହଂ ସର୍ବସ୍ୱ ପ୍ରଭବ। ଗୀତାରେ କଣ କହିଲେ? ମୋ ଠାରୁ ସବୁ ସୃଷ୍ଟି ହେଇଛି, ଅହଂ ସର୍ବସ୍ୱ ପ୍ରଭବ। ପୁଣି ଏଠି କହିଲେ ଦୁଃଖାଳୟ, ଦେଖ ପୁଣି ସେ ଦୁଃଖାଳୟକୁ ଆସିକି ଗୀତା କହୁଛି। ତାପରେ ତେବେ ନ ବୁଝିବା, ଦୁଃଖାଳୟରେ ରହିକି ଗୀତା କହୁଥିଲେ ନା, ଏଇଠି ଏଇ ଜଗତରେ ଆସି ଗୀତା କହିଛନ୍ତି ନା? ଗୀତା ଯଦି ଅନାଦି ଶାସ୍ତ୍ର, ଏଇଠି ଆସି ଗୀତା କହିଛନ୍ତି, ଏଇ କୁରୁକ୍ଷେତ୍ରରେ ଦୁଃଖାଳୟରେ କହିକି ଯାଇଛନ୍ତି। ମୁଁ କହୁଛି ଏଇଟା ଦୁଃଖାଳୟ, ଆଉ ଅର୍ଜୁନ ଠିକ ବୁଝିପାରୁଥିଲେ ଏଇଟା ଦୁଃଖାଳୟ ବୋଲି। ମହାଭାରତ ଯୁଦ୍ଧରେ ପୁରା ସମ୍ପୂର୍ଣ୍ଣ ତାଙ୍କ ଜୀବନ ଇତିହାସକୁ ମେଳାଉଥିଲେ, କେତେ କଷ୍ଟ ଆମେ କରୁଛୁ ପାଣ୍ଡବମାନେ। ଜ୍ଞାନୀ ପୁରୁଷ ଶୁଣିକି ଜାଣିଦେବ, ଦେଖିକି କଣ, ଦେଖିକି ତୁମେ କଣ ଜାଣି, ଏଇ ବେଦବାକ୍ୟ, ଭାଗବତ ବାକ୍ୟ, ମହାଜନଙ୍କର ବାକ୍ୟ, ସାଧୁଙ୍କର ବାକ୍ୟ, ଶୁଦ୍ଧ ଭକ୍ତଙ୍କର ବାକ୍ୟ ତୁମ ହୃଦୟ ଭିତରେ ପ୍ରବେଶ ନ କରିପାରିଲା, ତୁମେ କଣ ସଂସାର ଜାଣିବ? ଯଜ୍ଞପତି ମାନେ ଯୁକ୍ତି କରୁଛନ୍ତି, ବେଦ ହିସାବରେ ଯେଉଁମାନେ ଆପଣଙ୍କ ଚରଣ କମଳକୁ ଆସନ୍ତି ସେମାନେ କେବେ ଫେରିକି ଯାଆନ୍ତି ନା। ଏବଂ ଭଗବତ ଗୀତାରେ ବି ମଧ୍ୟ ଆପଣ କହିଛନ୍ତି, ଏଠି କହିଲେ ଯେ ଥାମାମ ପ୍ରପଦ୍ୟନ୍ତି ତାଙ୍କ ସ୍ତୀୟ ଭଜାମ୍ୟହଂ ଇତି ନିଗମ ରୂପମ ସ୍ୱପ୍ରତିଜ୍ଞା ବାକ୍ୟମ ସତ୍ୟମ କରୁଛ। ଆପଣ ବେଦ ରୂପ, ଆପଣ ତ ସ୍ୱୟଂ ବେଦ ଆପଣ ପାଖରୁ ଆସିଛନ୍ତି, ଆପଣ ଯଦି କହୁଛନ୍ତି ବେଦ ଯଜ୍ଞ ହଉଛି ବେଦର ଅଂଶ, ଆପଣ ଅନୁରୋଧ କରୁଛନ୍ତି କୋଉଠି ଯିବା ପାଇଁ, ପ୍ରତିମାନଙ୍କ ପାଖକୁ ଯିବା ପାଇଁ, ତାହେଲେ ଆପଣ ବେଦ ସ୍ୱରୂପ, ତେଣୁ ଆପଣ ବେଦରେ ଯାହା କହୁଛନ୍ତି ଆପଣ ଏଇଟା ମାନନ୍ତୁ। ଆପଣ କହିଛନ୍ତି ଆପଣଙ୍କ ଚରଣ କମଳକୁ ଯିଏ ଆସିବ ସିଏ ଫେରିବନି। ଏବଂ ଦ୍ୱିତୀୟରେ ଜେଜଥାମାଙ୍କ ପ୍ରପଦ୍ୟନ୍ତେ ତାଙ୍କ ସ୍ତୁତି ହେବ ଜାମ୍ୟ, ଏଇଟା ଗୀତାରେ କହିଛନ୍ତି, ଆପଣ ନିଜ ମୁଖରେ କହିଛନ୍ତି ନା, ତାହେଲେ ଆପଣ ସେଇଟା ପାଳନ କରନ୍ତୁ। ଆପଣ କଣ କହିଛନ୍ତି? ଯିଏ ଯେଭଳି ଭଜନ କରିବ ମୁଁ ତାର ସେଭଳି ପ୍ରତିଭଜନ କରିବି। ତାହେଲେ ଆମେ ଯେମିତି ସର୍ବସ୍ୱ ତ୍ୟାଗ କରିକି ଆସିଛୁ, ତାହେଲେ ଆପଣ କଣ କରିବାକୁ ପଡିବ? ଆପଣଙ୍କୁ ସେଭଳି ସମସ୍ତ ବିଧି ଧର୍ମକୁ ତ୍ୟାଗ କରିକି ସବୁ କଥାକୁ ଭୁଲିକି ଆମକୁ ଶରଣ ଦେବାକୁ ପଡିବ। ତେଣୁ ଭଗବାନ କୃଷ୍ଣ କୃଷ୍ଣଙ୍କୁ ଏଭଳି ସେ କହୁଛନ୍ତି, କିନ୍ତୁ ଯଜ୍ଞପତି ମାନେ ବହୁତ ଭଗବାନଙ୍କ ଆଗରେ ତ ଆଉ କେହି ନିଜର ଇଚ୍ଛାଟା କିଛି ରହେ ନା, ଯାହାର ନିଜର ଇଚ୍ଛା ଯେତେ ପ୍ରବଳ ମାନେ ସେ ଭଗବାନଙ୍କୁ ସେତେ ଦୂରରେ ରହିଛି। ଭଗବାନଙ୍କୁ ବୁଝିବା ପାଇଁ ବହୁତ କିଛି କଷ୍ଟ ନାହିଁ, କୃଷ୍ଣଙ୍କୁ ବିଶେଷ କରି ବୁଝିବା ପାଇଁ କି ବହୁତ କିଛି କଷ୍ଟ ନାହିଁ। ତୁମେ ଭଗବାନ ପାଖରେ ଅଛ କି ଦୂରରେ ଅଛ ତୁମେ ନିଜକୁ ନିଜେ ଜାଣିପାରିବ, ତୁମ ଇଚ୍ଛା କେତେ ପ୍ରବଳ, ତୁମେ ତୁମ ହୃଦୟ ଭିତରେ କେଉଁ ଭାବନାଟା ଆସୁଛି ସେଥିରୁ ଜାଣିବ। କାରଣ କୃଷ୍ଣଙ୍କ ଇଚ୍ଛା ପାଖରେ କାହା ଇଚ୍ଛାଟା କାର୍ଯ୍ୟ କରେ ନା, ଯଦି ଆମ ଇଚ୍ଛାଟା ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରୁଛି, ସବୁବେଳେ ବଳଶାଳୀ ହେଇକି ରହୁଛି, ଆମେ ଆମେ ନିଜେ ଯାହା ଚାହିଁବା ସେଟା କରିବା ପାଇଁ ଚାହୁଁଛେ, ତାମାନେ ଆମେ କୃଷ୍ଣଙ୍କଠୁ ବହୁତ ଦୂରରେ ଅଛେ। କୃଷ୍ଣ ଛାଡ଼ି ଦେଇଛନ୍ତି, ଗୋଟେ ଚକଲା ପୁଅ ବାପା କିଛି କୁହେନି, ଦେବ ଆଗ ଇଚ୍ଛା କରୁ ତୁ କର। ଆଉ ଯିଏ ସୁଶୀଳ ସନ୍ତାନ ସେ କେବେ ପିତାର ଇଚ୍ଛା ବିନା କୌଣସି କାର୍ଯ୍ୟ କରେ ନା, ସେ କୌଣସି କାର୍ଯ୍ୟ କରିଲେ ବାବୁ ଆଉ କଣ କରି, ତା ଇଚ୍ଛାଟା ସବୁବେଳେ ହବ ପିତାର ଇଚ୍ଛାର ଅଧୀନରେ ରୁହେ। ସେଭଳି ଗୋଟେ ସୁନ୍ଦର ସୁସ୍ଥ ସମର୍ପିତ ଆତ୍ମା ଯିଏ ଭକ୍ତ, ତାର ଇଚ୍ଛାଟା ସବୁବେଳେ ଭଗବାନଙ୍କ ଇଚ୍ଛାର ଅଧୀନରେ ରୁହେ। ସବୁବେଳେ ସେ ଭଗବାନ ପ୍ରାର୍ଥନା କରେ, ପ୍ରଭୁ କଣ ଆପଣଙ୍କର ଇଚ୍ଛା, ଆପଣଙ୍କ ଇଚ୍ଛା ହିଁ ପୂର୍ଣ୍ଣ ହବ, ସ୍ୱତନ୍ତ୍ର ଇଚ୍ଛା କେବେ ରୁହେ ନା। ଯଜ୍ଞପତ୍ର ମାନେ ସେଇ ଭଗବାନ କହିଲା ପରେ ସେ ଫେରିଯିବେ। ସମସ୍ତେ ଭଗବାନ ଶିଖିବାର ଅଛି ଭାଗବତ ଏଭଳି ଶାସ୍ତ୍ର, ବିଭିନ୍ନ ଭକ୍ତମାନଙ୍କର ସ୍ୱଭାବ, ତାଙ୍କର ଭଗବାନଙ୍କ ସହିତ ପ୍ରୀତିର ଆଦାନ ପ୍ରଦାନ, ତାଙ୍କର ସମର୍ପଣକୁ ଆମକୁ ଶିଖିବାର ଅଛି। ଭାଗବତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପରୀକ୍ଷିତ ସୁତ ସମସ୍ତଙ୍କର ପାଖକୁ ଆମକୁ ଶିଖିବାର ଅଛି। ତାଙ୍କର ସମର୍ପଣ, ତାଙ୍କର ଭାବନା, ତାଙ୍କର ଭାବକୁ ଭଗବାନ କେମିତି ସ୍ୱୀକାର କରିଛନ୍ତି। ହରେ କୃଷ୍ଣ। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ୍। କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ। କି ଜୟ ନିତାୟ ଗୌର ପ୍ରମାନ।